नमो भगवते वासुदेवाय। श्रीमद भगवद गीता द्वितीय अध्याय सांख्य योग श्रवण करते भगवान श्रीकृष्ण कि भली गत काल श्रवण करते कि भली बौद्ध मत को आश्रय करी बौद्ध मत मतावलंबी मान जो सिद्धांत से दृष्टि अर्जुन को बुझेपी चेष्टा करी पंचभूत भूत चतुष्ट मिलित होगी आत्मा गठित एवं यार विनाश भी हो जाए दुख कर कि ना मुख्य प्रसंग भगवान जो आत्मतत्व को अर्जुन को कहवापी चाहती जीव हूँ आत्मा जीवात्मा जीवात्मार स्वरूप धर्म है से परमात्मा निर्देश प्रतिष्ठित होगा दरकार धर्मर जिते संज्ञा रही जिते प्रकार लोक डेफिनेशन दिखती प्रभुपाजी महाराज गोटे अति सरल सिद्धांत दिखते धर्मर अर्थ भगवान जहाँ कहते मानवा धर्मर बहुत प्रकार डेफिनेशन बहुत लोग दिखते ध्रुदापुर आसे एमती आसे सेमती आसे गोटे नारी गोटे धर्म पुरुष गोटे धर्म धर्मर पर रही शरीर धर्म सब गोटे पर चलता है जन बाक तार धर्मटा जहाँ रही से युवक हो गला धर्म तार रही से बहुत गल तो धर्मटा तार रही से वृद्ध हो गला धर्म सब धर्म शारीरिक धर्म सब परिवर्तन हो आ शारीरिक धर्म हिसाब से जेहेतु आम जड़ जगत रही शारीरिक धर्म हिसाब से आमको कर्म करने पड़ो ना तुम समाज में तुम चल पार तुम्हें पिला बेले जमीक बेले जमी चलु तुम कौन बहुत सेम चल से तुम धर्म अलग हो गल गोटे स्त्री दायित्व नब पितामार सेवा कर किसी अर्थ रोजगार कर चेंजेबुल शारीरिक धर्मटा सब परनशील आ समाज रहा कहले तुमको शारीरिक धर्म हिसाब से चलने को पड़े शारीरिक धर्म जो मैंने ऊर्धक पलाती वर्णाश्रम धर्म पूरा ऊर्धक पलाती पूर्ण आत्मधर्म पर प्रतिष्ठित रुहती समाज रू बाहरी जाती पूरा सामाजिक धर्म तक किसी शारीरिक धर्म रुहे ना से अवधूत बोली कह जाए कौन से लिंग आ न था वर्णाश्रम धर्म चारिटा आश्रम चारिटा लिंग रहा मानते भेद रहा ब्रह्मचारी गृहस्थ बानप्रस्थ सन्यास लिंग मान चिन्ह को देखिए जानवे जन सन्यास मैंने दंड को देखिए जानवे ये सन्यास ब्रह्मचारी तार वस्त्र को देखी तार केश संस्कार कर देखिए जानवे आगुरी सब जटाल रखुले मेखला पिंधुले ब्रह्मचारी मैंने सब जो ब्रह्मचारी जो भागवत जो वर्णना व पुराण मान जो वर्णना था से हिसाब से परेश वर्णाश्रम धर्मटा ना आम दैव वर्णाश्रम धर्म फलो कले भी आम लक्ष्यटा जेहेतु रोचे कृष्ण भक्ति प्रेम आम से हिसाब से ड्रेस कोड सब चेंज कर आम जो स्ट्रिक्टली पूरा से आमको बहुत लोग पसंद करते जो कर्मकांडी लोक से आम गौड़ संस्कृति की गौड़ धर्म को पसंद कर किसी मानो ते कि मानु ना जमी आम जो ओडार जो अलख बाबा मान अच्छा तर तो पूर्व सब थी जो कौन से दु तीन प्रकार अच्छा से गाड़ी में बसवे नहीं पोखर में गाधवे नहीं सब कत प्रकार नियम से कर्म से जहाँ नियम गुटा मान सब कर्मकांड सहित लिंक थी पोखर जल जेहेतु से प्रभाव मान नुहे से शुद्ध नुहे सी हजार नियम सब रही खाली पादर चलते से कौन सी पादुका पिंधु नुले से मायावादी जहाँ मत शिष्य हिसाब से चलते ताधर भी कर्मकांड स्पर्श रही भारतवर्ष जिते प्रकार धर्म संस्था रही जो जो सन्यासी मैंने सब रही किए शंकरपंथी थे प्रायत तो शंकरपंथी शंकराचार्य मत तरह सब लिंक थी प्राय सब धर्म संस्था मुझे देखी स्टोरी सन्यासीटा से शंकराचार्य मत हिसाब से केश रखि नए निर्वाण लक्ष्य निर्वाण मान कौन मुक्ति निर्वाण प्राप्त हवा से लक्ष्य निर्वाण प्राप्त हो कौन हो पड़ो ना आत्मा को परमात्मा पाखे सब लीन कर आहुति जमी दिखती दबाक पड़ो सब से ध्यान बसवे ध्यान बस जीवात्मा परमात्मा पाखे मिसेदेवी सब ध्यान कर प्रायत शंकरपंथी सन्यासी भारत बर्ष देखा जाती ଆଉ ଯେଉଁମାନେ ପାଖଣ୍ଡି ସେମାନେ କୌଣସି ମାନନ୍ତିନି, ସେମାନେ ତ ନିଜ ନିଜ ସବୁ ଡ୍ରେସ୍ କୋଡ୍ ପିନ୍ଧିକି ତାଙ୍କୁ ବୁଲୁଛନ୍ତି, ନିଜ ନିଜ ସନ୍ନ୍ୟାସୀ ହେଉଛନ୍ତି। ତ ଏଇ ଯେଉଁ ବର୍ଣ୍ଣାଶ୍ରମ ସିଷ୍ଟମଟା ରହିଲା ଆମର, ଯେଉଁ ଗୌଡ଼ୀୟ ଶିକ୍ଷା ଯେଉଁ ରହିଲା, ଆମର ବ୍ରହ୍ମଚାରୀ କିନ୍ତୁ ଆମେ ମେଖଳା ପିନ୍ଧୁନେ, ଆମେ ଜଟା ଧାରଣ କରୁନେ, ଆମେ ମୁଣ୍ଡ ନୁହଁଛି। କାରଣ ସେଥିରେ ଯେଉଁ ପନ୍ଥା ରହିଛି, ଆମର ଯେଉଁ ପନ୍ଥା ରହିଛି, ଆମର ବ୍ରହ୍ମଚାରୀ ହେବାଟା ଉଦ୍ଦେଶ୍ୟ ନୁହେଁ। ମହାପ୍ରଭୁ ଯେମିତି କହିଲେ ଆମର ସନ୍ନ୍ୟାସ ହେବା ଉଦ୍ଦେଶ୍ୟ ନୁହେଁ, ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ, ଶ୍ରୀକୃଷ୍ଣ ସେବାୟ ହଏ ସଂସାର ତାରଣ। ମହାପ୍ରଭୁ ସନ୍ନ୍ୟାସ କଥାରେ କହୁଛନ୍ତି। ସନ୍ନ୍ୟାସ କ'ଣ ମୋର, ସନ୍ନ୍ୟାସ ମୋର କ'ଣ ହବ, ସନ୍ନ୍ୟାସଟା ଗୋଟେ କ'ଣ, ବେଶ ଧାରଣ, ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ। କାହିଁ ବେଶ ପୁଣି ପିନ୍ଧିବା ନା, ପରମାତ୍ମା ନିଷ୍ଠା, ବେଶର ଗୋଟେ ଲିଙ୍କ, ବେଶ ସହିତ ଗୋଟେ ଧର୍ମର ସମ୍ବନ୍ଧ ରହିଛି ନା, ବେଶ ସହିତ ଗୋଟେ ଧର୍ମର ସମ୍ବନ୍ଧ ରହିଛି ନା। ଏମିତି ଏଇଟା ଗୋଟେ ଆର୍ଟିଫିସିଆଲ ଜିନିଷ, ଆମେ ତିଳକ କରିବା, ମାଳି ପିନ୍ଧିବା, ଏଇଟା ନିଷ୍ଠା ଗୋଟେ। ତୁମେ ଯେଉଁ ଅଫିସର କାମ କରିବ, ଯେଉଁ କଲେଜରେ ପାଠ ପଢ଼ିବ, ସେଭଳିଆ ଡ୍ରେସ୍ କୋଡ୍ ତୁମକୁ ପିନ୍ଧିବାକୁ ପଡ଼ିବ। ଏଇ ଯେଉଁ କ'ଣ ସବୁ ମା ମାନେ, ଏ ଝିଅମାନେ ମା ମାନେ ସବୁ, ଏ ଯେଉଁ କ'ଣ ନା, ସ୍କୁଲର ଯେଉଁ ଛୁଆମାନଙ୍କୁ ସବୁ ଖାଇବାକୁ ଦେଉଛନ୍ତି, ଛୁଆମାନଙ୍କୁ ଖାଇବାକୁ ଦେଉନାହାନ୍ତି, ସବୁ ଖାଇବାକୁ ଦେଉଛନ୍ତି, ତାଙ୍କୁ ପାଠ ପଢ଼ାଉଛନ୍ତି ଅଙ୍ଗନବାଡ଼ି, ସେଗୁଡ଼ା କ'ଣ ଆଶା କ'ଣ ତାଙ୍କୁ କହୁଛନ୍ତି, ତାଙ୍କ ଡ୍ରେସ୍ କୋଡ୍ କରିଦେଇଛି ନା ଗଭର୍ଣ୍ଣମେଣ୍ଟ। ତୁ ଶାଢ଼ୀ ପିନ୍ଧିକି ଡ୍ରେସ୍ ପିନ୍ଧି ତୁ ସେ ହଳଦିଆ ପିନ୍ଧିକି ଯିବୁ କି କ'ଣ, ଗୋଟେ ତାଙ୍କର ଗୋଟେ ପିନ୍ଧୁଛନ୍ତି। ଆଉ ଯେଉଁଗୁଡ଼ାକ ସବୁ ଏଇ ଯେଉଁ ମା'ମାନଙ୍କୁ ସବୁ ଦେଖୁଛି, ସେ ସବୁ ବସିକି ମିଟିଂ କରୁଛନ୍ତି, କ'ଣ ତାଙ୍କ ଟଙ୍କା ପଇସା ସବୁ ସରକାର କତିରୁ ଆଣୁଛନ୍ତି, କ'ଣ ଦେଉଛନ୍ତି ସବୁ, ଗୋଟେ ଗ୍ରୁପ୍ ନା କ'ଣ ଗୋଟେ ହେଉଛନ୍ତି, ତାଙ୍କଠୁ ଗୋଟେ ଶାଢ଼ୀ ପିନ୍ଧନ୍ତୁନାନ୍ତି ସେ, ମୁଁ ସବୁ ମାର୍କ କରୁଛି, ଏଇଗୁଡ଼ା କ'ଣ, ଏଇଗୁଡ଼ା କଲର୍ ଗୋଟେ ଶାଢ଼ୀ ଗୁଡ଼ାକ, ଏଇଟା କ'ଣ ପିନ୍ଧୁଛନ୍ତି, ସମସ୍ତଙ୍କର ଗୋଟେ ଡ୍ରେସ୍ କୋଡ଼୍ ଅଛି ନା। ଆଉ ପୋଲିସର ଗୋଟେ ଡ୍ରେସ୍ କୋଡ୍ ଅଛି, ସମସ୍ତଙ୍କ ଏୟାରପୋର୍ଟ ଯେଉଁ ପ୍ରତ୍ୟେକ ଏୟାର କମ୍ପାନୀ ଦେଖ, ଏୟାରଲାଇନ୍ସର ତାଙ୍କର ଡ୍ରେସ୍ କୋଡ୍ ଅଲଗା, ଇଣ୍ଡିଗୋର ଅଲଗା, ସେ ଟାଟାର ତାର ଅଲଗା, ସମସ୍ତଙ୍କର ଅଲଗା, ଗୋଏୟାର ଅଲଗା, ଆମର ଯେତେ କମ୍ପାନୀ ରହିଛି ସମସ୍ତଙ୍କର ଅଲଗା ଅଲଗା ତାଙ୍କ ଡ୍ରେସ୍ କୋଡ୍, ସେଟା ସେ ଚେଞ୍ଜ କରିବେନି। ସେ ସେଇ କମ୍ପାନୀ, ସେମାନେ ସେଇ କମ୍ପାନୀର ଲୋକ। ସେଭଳି ଆମର ଯେଉଁ ବେଶଟା ଧରୁଛେ, ପରମାତ୍ମା ନିଷ୍ଠା ମାତ୍ର ବେଶ ଧାରଣ, ବେଶଟା ଧାରଣ କରିବାକୁ ପଡ଼େ, ଏଇଟା ଭଗବାନଙ୍କ ପ୍ରତି ନିଷ୍ଠା, ଏଟା ଗୋଟେ ସୂଚକ। ବେଶର ଉର୍ଦ୍ଧ୍ୱ ଜଣେ ଚାଲିଯିବ, ସେଇଟା ପରମହଂସ ସ୍ଥିତି ଗଲେ, ଯେମିତି ଆମର ଅବଧୂତ କୁହାଯାଏ, ନିତ୍ୟାନନ୍ଦ ପ୍ରଭୁ ରହୁଥିଲେ, ଜଡ଼ଭରତ ରହୁଥିଲେ, ଅବଧୂତ ରହୁଥିଲେ, କେତେଟା ଜିନିଷକୁ ତୁମେ ଡାଇଭର୍ଟ କରିପାରିବନି, ତୁମେ ଡ୍ରେସ୍ କୋଡ୍ ଚେଞ୍ଜ କରିପାରିବନି। ଆଜିକାଲି ସବୁ ଯେମିତି ପିନ୍ଧୁଛନ୍ତି ସେମିତି ନାହିଁ, ତୁମେ ବୈଷ୍ଣବ ସେମିତି କରିପାରିବନି, ଅଭିଶାପ ପାଇବ ତୁମେ, ଆଚାର୍ଯ୍ୟମାନେ ପରେ ତୁମକୁ ମାନେ ଇଏ କରିଦେବେ, ଅଭିଶାପ ଦେଇଦେବେ, କେମିତି ତୁମେ ଡ୍ରେସ୍ କୋଡ଼୍ଟା କେମିତି ଚେଞ୍ଜ କରିବ। ତ ଆମେ ଯେତେବେଳେ ସମାଜ ଭିତରେ ରହୁଛେ, ଏକ ସମ୍ପ୍ରଦାୟ ଭିତରେ ରହୁଛେ, ସାମ୍ପ୍ରଦାୟିକ ନିୟମ ଗୁଡ଼ିକ ରହିବାକୁ, ନହେଲେ ସାମ୍ପ୍ରଦାୟିକ ଆଚାର୍ଯ୍ୟମାନେ ଖୁସି ହେବେନି। ଆମର ନିର୍ଦ୍ଦିଷ୍ଟ ନିୟମ ରହିଛି, ଏମିତି ନାହିଁ ଯେ ସମସ୍ତେ ମୁଣ୍ଡନ ହେବେ, ଯେ ଗୃହସ୍ଥ ମୁଣ୍ଡନ ହେବ ନାହିଁ, କିଛି ଆବଶ୍ୟକ ନାହିଁ। ତ ଛୋଟ କେଶ ଲାବଣ୍ୟମ କେଶ ଧାରଣ, କଳିଯୁଗରେ ଲୋକ କେଶ ଧାରଣ କରିବା ପାଇଁ ଭଲ ପାଇବେ। ଆଗରୁ କ'ଣ ହଉଥିଲା ବୋଲି, ହିପି କେଉଁଠି ଥିଲା, ଆମ ତୁମ ବେଳେ ହିପି କେଉଁଠି ଥିଲା, ହିପି ଥିଲା ତୁମ ବେଳେ, ସେ ଯେତେବେଳେ ସବୁ ବୟସ୍କ ଲୋକ ସବୁ ଥିଲେ, ସେମାନେ ସବୁ ବାରିକ ଆସନ୍ତି, କ'ଣ କେବେ ଆସନ୍ତି, ବ୍ଲେଡ୍ ନଥିଲା, ବ୍ଲେଡ୍ ପରେ ଆସିଲା, ସବୁ ନିଜେ ନିଜେ ରଖିଲେ, ବ୍ଲେଡ୍ ଯୁଗ ନଥିଲା। ମୁଁ ଦେଖିଛି ସେ ଏଠାରେ ଚମଡ଼ା ଆଣିଥିବେ, ପ୍ଲାଷ୍ଟିକରେ ସବୁ ଏକଡ଼ ଚମଡ଼ାରେ ଘଷିବେ, ସିଏ ମାସକୁ ଥରେ ଆସିବେ, ମାସକୁ ଥରେ କି ଦୁଇ ଥର ଏମିତି ଆସନ୍ତି, ତାଙ୍କର ପାଳି ଧରିବା ଗାଁ ଗାଁ ଧରି ଆସିବେ, ସବୁ ଲୋକ ସେଠିକି ଯିବେ, ତାଙ୍କ ମୁଣ୍ଡ ନଥିଲେ, ଆଜି ମୋ ଛୋଟ କରିକି ମୋ କେଶଟା କାଟିଦେ, ତୁ ଆସିବୁ କେବେ ତୋର ଠିକ୍ ଠିକଣା ନାହିଁ। ମାନେ କେଶଟା ତାଙ୍କର ଗୋଟେ ଧରିବା, କେଶଟାକୁ ଗୋଟେ ରଖିବା ଯେ ସେଟା ଗୋଟେ ଏମିତି କିଛି, ବର୍ତ୍ତମାନ କେଶ ପାଇଁ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି, ଗୋଟେ କିଏ ଗୋଟେ କାହାକୁ ମୁଁ ଭେଟିଥିଲି, ଗୋଟେ କେଉଁ ଏୟାରପୋର୍ଟ ନା କ'ଣ, ସେ ଗୋଟେ ଡିବଡ଼ି ନା କ'ଣ, ତାହେଲେ କ'ଣ କରୁଛୁ, କହିଲା ମୁଁ ସେ ଗୋଟେ ସେଲୁନ୍ କରୁଛି। ମୁଁ ଏଥିରେ କେତେ ପଇସା ପାଉଛୁ, କହିଲା ମହାରାଜ ଗୋଟେ ଗୋଟେ ଆମେ ଇଏ କେଶ କରୁ 10,000-15,000 ସେ ଦିଲ୍ଲୀର, ଏ ଯେଉଁ ବିଭାଗ ଫିବାଗ ହବ, ତାଙ୍କର ସବୁ କ'ଣ ସବୁ ସଜେଇ ଫଜେଇକି ଯିବେ, କହିଲେ ସବୁ ଆମେ ଯେଉଁ କେଶ ଡେକୋରେଟ୍ କରୁଛୁ, ଲକ୍ଷ ଲକ୍ଷ ଟଙ୍କାର ଜିନିଷ ଅଛି, ସେଟା ପ୍ରତି 10 ଦିନ 5 ଦିନ ଆସିବେ, ତାଙ୍କ ସବୁ ଡିଜାଇନ୍ ସବୁ କରିଦେବେ, ସେ ଝିଅଟେ ଗୋଟେ ତାଙ୍କୁ ସବୁ ଡିଜାଇନ୍ କରିଦେବେ, ସେ କଲର ଦିଆ ହବ, ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କରୁଛନ୍ତି କେଶରେ, ଲକ୍ଷ ଲକ୍ଷ, ସେ କହିଲା, କହିଲେ ଲକ୍ଷ ଲକ୍ଷ ଖର୍ଚ୍ଚ ହେଉଛି, ଆମେ ସେଥିରେ ଗୋଟେ ଗୋଟେ ଦିନରେ 15,000-20,000 ଜଣ ଜଣଙ୍କର କଥା ନେଉଛୁ, ସେ ମାସିକିଆ ପରେ ତାଙ୍କର କୋଟି କୋଟି ରୋଜଗାର କରୁଛନ୍ତି, ତାଙ୍କ ଲକ୍ଷ ଲକ୍ଷ ଶିଳ୍ପପତି, ସେମାନଙ୍କ ତାଙ୍କ ସ୍ତ୍ରୀ ଛୁଆ ପିଲା, ସେମାନେ କ'ଣ ଏଇଭଳିଆ, ଦେହଟା ତ ଗୋଟେ ମଳମୂତ୍ର ଦେହ, କିନ୍ତୁ କ'ଣ କରିବ, ମଣିଷର କଳିଯୁଗରେ ଲାବଣ୍ୟ କେଶ ଧାରଣ, ସମସ୍ତେ କେଶଟା ଧାରଣ କରିବାକୁ ଭଲ ପାଇବେ, କାହିଁକିନା ସମସ୍ତେ ତାଙ୍କୁ ଗୋଟେ ମଧୁର ଲାଗେ କେଶଟା, ସେଥିପାଇଁ ଆମର କହିତ ମୁଣ୍ଡ ଆଗେ ଉଠାଅ, କେଶଟା ରହିଲେ ସବୁବେଳେ ତୁମେ ଦେଖିବ ମୁହଁଟାକୁ, ମୋ କେଶଟା କେମିତିକା, କେଶ ରହିବା ମାନେ କେତେ ଧନ୍ଦା ଆଉ, ତେଲ ମାରେ ସାବୁନ ମାରେ ତାକୁ ପୁଣି ଦୁନିଆ ଧନ୍ଦା ତା ଦେହରେ, ସେଥିପାଇଁ କେଶକୁ ବେଶୀ ଛୋଟ ଛୋଟ କେଶ ରଖାଯାଏ, କେଶ ବି ବଡ଼ ରଖିବା ଦରକାର, କାରଣ କେଶ ଯଦି ବଡ଼ ରଖା ହବ ତାହେଲେ ଯେତେବେଳେ ଜଣେ ଯେତେବେଳେ ଭକ୍ତ ଭଗବାନଙ୍କର ସେବା କରିବ ସବୁବେଳେ ସେଥିରେ ପଡ଼ିବ, ସେଥିପାଇଁ ଆଗରୁ କ'ଣ ସବୁ ଆଉ ନାରୀମାନଙ୍କୁ ବା ଏମାନଙ୍କୁ ସବୁ ମନ୍ଦିରମାନଙ୍କର ଯେଉଁ କର୍ମକାଣ୍ଡ ବୁଦ୍ଧି ଥିଲା ତାଙ୍କୁ ଛଡ଼ା ହେଉନଥିଲା ନା, ଛାଡ଼ିବେନି। ଆଉ ବିଦେଶକୁ ଏବେ ବି ଯିବେ ଯେଉଁମାନେ ହୋଟେଲ ମାନଙ୍କର ଜିନିଷ ସବୁ ଅଛି, ବିଦେଶକୁ ଏବେ ବି ଯିବେ ସେମାନେ ତାଙ୍କର ମୁଣ୍ଡର କ୍ୟାପ୍ ସବୁ ଦେଇଥିବେ, କେଶଟା ପଡ଼ିଯିବ ଠାକୁରଙ୍କର ରୋଷେଇରେ ପୁରା ସବୁ ପୁରା କେଶ ତାଙ୍କ ମୁଣ୍ଡରେ ପୁରା ବାନ୍ଧିଥିବେ ସବୁ। ଆମର ଯେଉଁମାନେ ଆମର ଡ୍ରେସ୍ କୋଡ଼ ହିସାବରେ କର୍ମକାଣ୍ଡ ଡ୍ରେସ୍ କୋଡ଼ ହିସାବରେ ଯେଉଁମାନେ ମୁଣ୍ଡନ ହେଲେ, ଯେଉଁ ସମ୍ପ୍ରଦାୟର ଲୋକମାନେ ମୁଣ୍ଡନ ହୁଅନ୍ତି, ସେ ଶିଖାଟାକୁ ବାନ୍ଧିବେ, ଶିଖା କେବେ ଖୋଲା ରହିବେନି, କେବଳ ବାଥରୁମ୍ ଗଲାବେଳେ ଯାଗନ୍ତି, ମଳମୂତ୍ର ତ୍ୟାଗ କଲାବେଳେ, ସ୍ନାନ କଲାବେଳେ କେଶ ଖୋଲା ହବ, ସ୍ନାନ କଲାବେଳେ ସ୍ନାନ କଲାବେଳେ ପୁଣି ସାଙ୍ଗେ ସାଙ୍ଗେ କେଶ ବନ୍ଧା ହବ, ଏଇଟା ଆଣିଦେଲେ ପଡ଼ିବ। ତେଣୁ ଏଇ କଥାରେ ପଡ଼ିଥିଲା ପରମାତ୍ର ନିଷ୍ଠା ମାତ୍ର ବେଶ ଧାରଣ, ଯେଉଁ ଯେଉଁ ଜିନିଷ ଗୁଡ଼ାକ ସବୁ କରାଯାଇ ତାକୁ ଚେଞ୍ଜ କରାଯାଇପାରିବେନି। ଆମେ କିଛି ଆମେ ଗୋଟେ ଚେଞ୍ଜ କରିଦେବା, ଡ୍ରେସ୍ର କଲର୍ ଚେଞ୍ଜ କରିଦେବା, ଇଏ କରିଦେବା, ସେ କହ ନାଇଁ କଷା ବସନ ମାନେ କଷା ବସନ ପିନ୍ଧିବାକୁ ପଡ଼ିବ, କିଛି ଚେଞ୍ଜ କରିହେବନି। ଏସବୁ ଶାସ୍ତ୍ରାନୁମୋଦିତ ନା, ଶାସ୍ତ୍ର ଏଗୁଡ଼ା କରିଛନ୍ତି। ଶ୍ରୀକୃଷ୍ଣ ସେବା ହେ ସଂସାର ତାରଣ, ମହାପ୍ରଭୁ ସେଠି କହୁଛନ୍ତି, ସେଠି ଭାଗବତର ସେ ଶ୍ଳୋକକୁ ଆଣିକି ଅହଂ ତରିଷ୍ୟାମି ସେ ଶ୍ଳୋକକୁ ଆଣିକି ମହାପ୍ରଭୁ କହିକି ସନ୍ନ୍ୟାସ ନେଇକି ଯାଉଛନ୍ତି। ତେଣୁ ଆମର ଯେଉଁ ବର୍ଣ୍ଣାଶ୍ରମ ଧର୍ମଟା ରହିଲା, ଯେ ଆମେ ଯେ ସବୁ ବର୍ଣ୍ଣାଶ୍ରମ ଧର୍ମର ବ୍ରହ୍ମଚାରୀ, ସେ କର୍ମକାଣ୍ଡ ଲୋକମାନେ ଆମକୁ କ୍ରିଟିସାଇଜ୍ କରନ୍ତି ନା, ଆଉ ବ୍ରହ୍ମଚାରୀର ଯେଉଁ ଜିନିଷ ଗୁଡ଼ାକ ସେ ଆମେ ସବୁ ପାଳନ କରୁନା, କାହିଁକି ଆମେ ତ ବ୍ରହ୍ମଚାରୀର ଗଣ୍ଡି ଭିତରେ, ବର୍ଣ୍ଣାଶ୍ରମର ଗଣ୍ଡି ଭିତରେ ଆମେ ରହିବା ପାଇଁ ଚାହୁଁନା। ବର୍ଣ୍ଣାଶ୍ରମ ଯେଉଁ ଗଣ୍ଡିଟା ରହିଲା କ'ଣ, ବର୍ଣ୍ଣାଶ୍ରମର ଯେଉଁ ବଡିଟା ରହିଲା, ଷ୍ଟ୍ରକ୍ଚର୍ଟା ରହିଲା, ବ୍ରହ୍ମଚାରୀ ଗୃହସ୍ଥ ବର୍ଣ୍ଣପ୍ରସ୍ଥ ସନ୍ନ୍ୟାସ, ଆମେ କୃଷ୍ଣ ଦାସ ନା, ଆମ ଲକ୍ଷ୍ୟଟା ସେଇଆ। କିନ୍ତୁ ଆମେ ଦୈବ ବର୍ଣ୍ଣାଶ୍ରମଟାକୁ ମାନି କାହିଁକି ଯାଉଛେ ନା, ଆଚାର୍ଯ୍ୟମାନେ ଯେହେତୁ କଳିଯୁଗରେ ସବୁ ବିକ୍ଷିପ୍ତ ଚିତ୍ତ, ତେଣୁ ଆମକୁ ଗୋଟେ ସ୍ଲୋଲି ପ୍ରୋସେସରେ ପ୍ୟୁରିଫାଏ କରାହଉଛି, ଶୁଦ୍ଧ କରାହଉଛି, ସେଥିରେ ଭଗବତ ଆସକ୍ତି ବଢ଼ାଯାଉଛି। ସେଥିପାଇଁ ଏ ବର୍ଣ୍ଣାଶ୍ରମର ଗଣ୍ଡି ଭିତରେ ସୀମିତ ଆମେ ରହିବା ପାଇଁ ଆମକୁ କରାଯାଏନି। ଆମର ଲକ୍ଷ୍ୟ କ'ଣ, ସର୍ବଧର୍ମାନ ପରିତ୍ୟାଜ୍ୟ, ସର୍ବଧର୍ମାନ ପରିତ୍ୟାଜ୍ୟ, ସେଠି ବର୍ଣ୍ଣାଶ୍ରମ ଧର୍ମ ରହିଲେ କି, ବ୍ରହ୍ମଚାରୀ ଧର୍ମ ରହିଲେ ନା, ଗୃହସ୍ଥ ଧର୍ମ କାହାର ରହିଲା, ଆମେ ସବୁ ଧର୍ମକୁ ଛାଡ଼ିଲା, ଭଗବାନଙ୍କର ଶରଣ ଗଲେ, କୃଷ୍ଣଙ୍କର ଶରଣ ଯିବାଟା ଆଉ, ଯେତେବେଳେ କୃଷ୍ଣଙ୍କ ଜଣେ ଶରଣ ଚାଲିଗଲା ସେ ଭଗବାନଙ୍କର ଭକ୍ତ ହେଇଗଲା, ଭକ୍ତର ଆଉ କ'ଣ, ଭକ୍ତକୁ କ'ଣ କୁହାହବ, ଆଉ କିଛି କୁହାହେଇପାରିବନି, ସନ୍ନ୍ୟାସୀ ଭକ୍ତ, ବ୍ରହ୍ମଚାରୀ ଭକ୍ତ, ଗୃହସ୍ଥ, କୌଣସି ଶାସ୍ତ୍ରରେ ଏମିତି ଲେଖାଯାଏନି। ଆମେ କେତେବେଳେ ପରିଚୟ ପାଇଁ କହୁଛେ ସେ ଜଣେ ପ୍ରଭୁ ଗ୍ରସ୍ତ, ପ୍ରଭୁ ଜଣେ ଆସିଛନ୍ତି, ପରିଚୟ ପାଇଁ କୁହାଯାଉଛି, କିନ୍ତୁ ଭଗବାନ ପାଖରେ ସେସବୁ ପରିଚୟ, ଜୀବ ତ ଭଗବାନଙ୍କର ଅଂଶ। ତେଣୁ ବିଭିନ୍ନ ଦୃଷ୍ଟିରୁ ଏ କଥା ପଡ଼ିଥିଲା, ବୁଦ୍ଧମାନଙ୍କର ସିଦ୍ଧାନ୍ତକୁ ଆଣିକି, ଅନ୍ୟମାନଙ୍କର ସିଦ୍ଧାନ୍ତକୁ ଆଣିକି ଭଗବାନ ଅର୍ଜୁନଙ୍କୁ ବୁଝାଇବା ପାଇଁ ଚେଷ୍ଟା କରୁଛନ୍ତି। ଶରୀର ପାଇଁ ବହୁତ କିଛି ଯେ ଆମେ ଦୁଃଖ, ବିଶେଷ କରି ଭଗବାନ ଆତ୍ମା ଉପରେ ପ୍ରବଚନ ଦେଲାବେଳେ ସବୁବେଳେ ଗୋଟେ ଶବ୍ଦକୁ ତୁମେ ପାଇବ, ଦେଖିବ ଭଲ ଭାବରେ ତୁମେ ଜଜ୍ କର, ଦେଖିବ ଭଗବାନ ସବୁବେଳେ କହୁଛନ୍ତି ତୁମେ ଦୁଃଖ କରନା, ସୁଖ କରନା, ସବୁବେଳେ ଏଇଟାକୁ ଅର୍ଜୁନଙ୍କୁ କହୁଛନ୍ତି। କାହିଁ ପାଇଁ, ସିଏ ବହୁତ ଚିନ୍ତାରେ ପଡ଼ିଯାଇଥିଲା ନା, ମଣିଷର ଦୁଃଖଟା କ'ଣ, ଗୋଟେ ବିନାଶୀଳ ଜିନିଷ ପାଇଁ ଦୁଃଖ କରୁଛି, ଏଇଟା ହଉଛି ତାର ସବୁଠୁ ବଡ଼ ଅଜ୍ଞାନତା, ସ୍ୱରଟା ନଷ୍ଟ ହବ, ସବୁ ଜିନିଷ ନଷ୍ଟ ପାଇଁ ଚିନ୍ତା କରୁଛି। ଗୋଟେ ବୁଦ୍ଧିମାନ ଲୋକ ଗୋଟେ ପରମାନେଣ୍ଟ ଜିନିଷ ପାଇଁ ଚିନ୍ତା କଲେ ତାର କିଛି ଭଲ ଥାଆନ୍ତା ନା, ଦୁଃଖ ଜଣେ ଭକ୍ତର ଦୁଃଖ ହୁଏ ଆଉ ଜଣେ କର୍ମୀର ଦୁଃଖ ହୁଏ, ତା ଦୁଃଖଟା ଅଲଗା, ଆମ ଦୁଃଖଟା ଅଲଗା। ଆମ ଦୁଃଖଟା କ'ଣ, ଆମେ ଭଗବାନଙ୍କୁ ପ୍ରାପ୍ତି କରିପାରୁନୁ, ଆମେ ନିତ୍ୟ ବସ୍ତୁକୁ ପାଇପାରୁନୁ, ଭଗବାନଙ୍କ ସାଙ୍ଗରେ ଆମର ସମ୍ପର୍କ ହେଇପାରୁନି, ଆମକୁ ଆତ୍ମସୁଖ ମିଳୁନି, ସେଇଟା ଆମର ଦୁଃଖ। ଆଉ କର୍ମୀ ଲୋକ ବା ଯେଉଁମାନେ ଶାରୀରିକ ଚେତନା, ତାଙ୍କର ବି ଗୋଟେ ଦୁଃଖ, ତାଙ୍କର କ'ଣ, ତାଙ୍କର ମେଟେରିଆଲ ଡିଜାୟର ଫୁଲଫିଲ୍ ହେଇପାରୁନି, ଭୌତିକ କାମନାଟା ପୂର୍ଣ୍ଣ ହେଇପାରୁ, ସେଥିପାଇଁ ସେ ଦୁଃଖୀ। ତା ସେମାନେ କ'ଣ, ସେମାନେ ଗୋଟେ ଅଜ୍ଞାନ, ଯେଉଁଟା ନିଶ୍ଚିତ ବିଧ୍ୱଂସୀ, ଯେଉଁଟା ନିଶ୍ଚିତ ଭାବରେ ନଷ୍ଟ ହବ, ତା ପାଇଁ ଭଗବାନ ସେଥିପାଇଁ ତୁମେ ଭଲ ଭାବେ ମାର୍କ କରେ ଏ ଶ୍ଳୋକ ଗୁଡ଼ିକୁ, ଯେତେ ଶ୍ଳୋକ ରହିଛନ୍ତି, ନ ସୂଚିତ ମହର୍ଷି, ଇଏ ବର୍ତ୍ତମାନ ଜାତସ୍ୟ ଧ୍ରୁବ ଶ୍ଳୋକରେ କ'ଣ କହିବେ, ନ ସୂଚିତ ମହର୍ଷି, ଏଠି କହିବେ ନାନୁ ସୂଚତି ମହର୍ଷି, ଏଥିରେ 50 ରୁ 50 ଥରରୁ ବେଶୀ ଭଗବାନ ଗୀତାରେ ଏସବୁ ଜିନିଷ ଗୁଡା କହିଥିବେ, ଦୁଃଖ କରନି, ଦୁଃଖ କରନି, ଦୁଃଖ କରନି, କାହା ପାଇଁ କହୁଛନ୍ତି ଦୁଃଖ କରନି, ଶରୀରଟା ପାଇଁ ବହୁତ ବଡ଼ ଚିନ୍ତା, ଶରୀର ସମ୍ବନ୍ଧୀ ପାଇଁ ଚିନ୍ତା, ସମ୍ମାନ ପାଇଁ ଚିନ୍ତା, ଧନ ପାଇଁ ଚିନ୍ତା, ମଣିଷ ଗୋଟେ କ'ଣ, ଗୋଟେ ଆଚାର ଯେମିତି କ'ଣ ପ୍ରିକ୍ଲିନ୍ କୁହନ୍ତି ନା, ପ୍ରିକ୍ଲିନ୍ କୁହନ୍ତି ଆଚାର, ଆଚାର କେଉଁଥିରେ ବନାଯାଏ ଭାବିଲେ, ଆଚାରକୁ କେଉଁଥିରେ ବନାଯାଏ ନାମ, ଆଚାରକୁ ରଖାଯାଏ କେଉଁ ଡବାରେ, କାଚ ଡବାରେ ରଖାଯାଏ, ଆଚାରକୁ ପ୍ଲାଷ୍ଟିକ ଡବାରେ ରଖା ହେବନି, ପ୍ରଥମେ କାଚ ଡବାରେ କାହିଁକି ରଖାଯିବ, ସେ ସିଝିବ ଭଲ, ଖରାରେ ରଖିବ, ଖରାରେ ରଖିଲେ କାଚଟା କ'ଣ ହବ, ଟ୍ରାନ୍ସପାରେଣ୍ଟ, ତାତିବ ଶୀଘ୍ର, ସୂର୍ଯ୍ୟକିରଣଟା ଭିତରକୁ ବସିବ, ଭିତରେ ଲୁଣ ଦିଆହେଇଥିବ, ତେଲ ଦିଆହେଇଥିବ, ସେ ଯେମିତି ଜରିବ, କୁହନ୍ତି ତାକୁ ଜରି ଦିବ, ସେଟା ଜରିଯିବ, ସିଝିଯିବ, ମଣିଷ ସେଭଳିଆ କ'ଣ ଗୋଟେ ସିଝୁଛି, ଜରା ଯାଉଛି ତାକୁ ଲେଖିଲେଣି ମହାପୁରୁଷ, ଶବ୍ଦଟାକୁ ଲେଖିଛନ୍ତି ବା, ତୁମେ ସେ ଟର୍ମଟା ତୁମେ ପଢ଼ିଲେ ଜାଣିବ ନହେଲେ କ'ଣ ଜାଣିବ, ତୁମେ ଦେଖାବ ସେ ଟର୍ମଟା, ସେ କହୁନାହାନ୍ତି ଆଧ୍ୟାତ୍ମିକ ଦୋଷ ତାର ତାରେ ଜାରି ମାରେ, ସେ କୃଷ୍ଣକୁ ଭୁଲିଲା ପରେ ଆଧ୍ୟାତ୍ ତିନିଟା, ତାପରେ ତାକୁ ଜାରିକି ମାରିବ, କିଏ ମାୟା, ଯଦି ଭଗବାନ ତୁମେ ଭୁଲିଯିବ ତୁମକୁ ଜାରିକି ମାରିବ, ଜାରିକି ମାରିବା ମାନେ କ'ଣ, ଏଇ ଯେମିତି ଆଚାର ରହୁଛି ନା, ପ୍ରିକ୍ଲିସ୍ ଗୁଡା ରହୁଛି ସବୁ ବୋଟଲରେ, ସେଭଳିଆ ତୁମକୁ ସବୁଆଡ଼େ ଖାଲି ଟେନସନ, ଲୋକମାନେ ସେ କହୁନି ମୁଁ ଟେନସନରେ ମରୁଛି, ଆଗରୁ କହୁଥିଲେ ମୁଁ ଝମେଳାରେ ପଡ଼ୁଛି ଭାଇ, ଏ କହନି ଭାଇ ଝମେଳା, ଗୋଟେ ଝମେଳା କିଏ କହୁନାହାନ୍ତି, ଝମେଳା କହିଲେ ସବୁ ତ ବଦଳେଇ ଦେଉଛନ୍ତି ନା, ଭାଷା ଗୁଡ଼ା ବଦଳେଇ ଦେଇକି ମଣିଷ ଭାବୁଛୁ ଆମେ ଆଡ଼ଭାନ୍ସ କରିଗଲୁ, ଖାଲି ଭାଷା ବଦଳେଇବାକୁ ଚାଲିଛି ବର୍ତ୍ତମାନ, ସବୁଆଡ଼େ ଦେଖୁନା ଖାଲି ଭାଷା ବଦଳା ହେଉଛି, ତୁମେ ଯେତେ ଭଲ ଭଦ୍ର ଭାଷା କୁହ, ଭଦ୍ର ପୋଷାକ ପିନ୍ଧ, କ'ଣ ହବ, ତୁମ ମାୟା ତ ଛାଡ଼ିବନି ନା, ଭଗବାନ ବାରମ୍ବାର ଗୀତାରେ ଏଇଟା ଇଣ୍ଡିକେସନ, ଦୁଃଖ କରନା ଦୁଃଖ କରନା ନ ସୁଚି ତୁମ ଶୋକ, ସବୁ କଥାରେ ଏ ଜିନିଷ କହୁଛନ୍ତି ଗୀତାରେ, ଖାଲି ଦୁଃଖ କରନା ଦୁଃଖ କରନା, ଭଗବାନ ବୋଧେ ଶ୍ୱାସ ଭିତରୁ ଶହେ ଶ୍ଳୋକ ଥିବ ଦୁଃଖ କରନା, ବ୍ରହ୍ମଭୂତ ପ୍ରସନ୍ନାତ୍ମା ନ ସୁଚୁତି ନ କାଙ୍କ, ଖାଲି ଦୁଃଖ କରନା ଦୁଃଖ କରନା, ୟା ଦ୍ୱାରା କ'ଣ, ଜଣେ ଶାରୀରିକ ଚେତନା ବ୍ୟକ୍ତି ସବୁବେଳେ ଦୁଃଖୀ, ଆଉ ଜଗତରେ ଯେତେବେଳେ ତୁମେ ଆଡ଼ଭାନ୍ସ କରିନେଲା ମାନୁ, କେବେ ମାନିବୁନୁ, ଏଇଟା ସେ ଜଣେ ଲୋକ ସୁଖରେ ଅଛି, ଭଲରେ ଅଛି, ତାଙ୍କ ତ ଧନ ସମ୍ପତ୍ତି ସବୁକିଛି ଅଛି, ସୁଖଟା କ'ଣ, ଯିଏ ଜାଣିନି ସେଇଟା ସୁଖ କହିବ ନା, ଆମେ କହିଦେବୁ ସୁଖ ବୋଲି, ରାଜମୁକୁଟ ଓହ୍ଲେଇକି ଧ୍ରୁବ ପ୍ରହ୍ଲାଦ ଅମ୍ବରୀଷ ଏମାନେ ଚାଲୁଥିଲେ ବଣକୁ, କ'ଣ ତାଙ୍କ ପାଖରେ ନଥିଲା, ସପ୍ତଦୀପ ମହି ରାଜା ସବୁ ଥିଲେ ଭରତ ମହାରାଜ ଭଳି, ମୁକୁଟ ଓହ୍ଲେଇ ଦେଇକି ପଳାଉଥିଲେ ଆନନ୍ଦରେ, ଓହ୍ଲେଇବାଟା ଆନନ୍ଦ ଲାଗୁଥିଲା, ଆଜି ମୁକୁଟ ପିନ୍ଧିବାକୁ ଆନନ୍ଦ ଲାଗୁଛି, ରାଜାମାନଙ୍କୁ ମିନିଷ୍ଟର ହବାକୁ ରାଜା ଆନନ୍ଦ ଲାଗୁଛି, କି ସେମାନେ ସେ ପଦ ଛାଡ଼ିବା ପାଇଁ ଆନନ୍ଦ ଲାଗୁଥିଲା, ଏ ସଂସାର ଭୋଗୀ ସମାଜ ତ୍ୟାଗର ଆନନ୍ଦ ଜାଣିଛି, ଭୋଗୀ ସମାଜ ଆଉ ଏଇ ଭୋଗୀ ସମାଜରୁ ଯେଉଁମାନେ ଆସିବେ ସେମାନେ କ'ଣ ତାଙ୍କୁ ତ୍ୟାଗ ତ୍ୟାଗରେ ଆନନ୍ଦ ଅଛି ନା, ଆଉ ଏଇଟା ବୁଝିପାରିବେନି ସବୁ ଜିନିଷ, ଭୋଗରେ ଆନନ୍ଦ ନାହିଁ, ମା ଖାଇକି ଆନନ୍ଦ ପାଏ ନା, ଛୁଆକୁ ଖୋଇକି ଆନନ୍ଦ ଦିଏ, ମାଆଟା ଛୁଆଟା ଖୋଇଦେଲେ ତାର ଆନନ୍ଦ, ଘର ଲୋକ ସମସ୍ତେ ଖାଇଲେ ଆନନ୍ଦ, ସମସ୍ତେ ଖାଇସାରିଲେ ତାର ସେଟା ତ୍ୟାଗରେ ସବୁବେଳେ ଆନନ୍ଦ, ଏ ଜଗତରେ ଯଦି ତୁମେ ଫୁଲ୍ ଦେଖିବ ତାର ବେଷ୍ଟଟାକୁ ତୁମେ ଦେଖିବ ସବୁବେଳେ ତ୍ୟାଗର ଆନନ୍ଦ ଅଛି, ଭୋଗରେ ଆନନ୍ଦ ନାହିଁ, ସେ ତାଙ୍କ ମାଆଙ୍କୁ ଯେତେ ଡାକୁଛି ତାଙ୍କ ଘର ଲୋକ, ତୁ ଖାଇଦେବୁ ନା ଟିକେ ଖାଇଦେବୁ ନା, ତୁମେ ଶୀଘ୍ର କାମ କର, ନାଇଁ ନା ମୋ ପିଲା ଛୁଆଗୁଡ଼ା ଖାଇନାହାନ୍ତି, କାମଟା ଛିଡ଼ିନି, ସେ ବୁଢ଼ୀ ମାମା ନା ସବୁ କାମଗୁଡ଼ା ଛିଡ଼ିନି, କାମଗୁଡ଼ା ଗୋଟିଏ ପକାଏ ତାପରେ ଖାଇବୁ, କାରଣ ସେ ଏତିକି କରିସାରିଲା ପରେ ତା ତ୍ୟାଗଟା ଦେଉଛି ନା ପରିବାର ପାଇଁ, ତାକୁ ଗୋଟେ ଖୁସି ଲାଗେ, ତେଣୁ ଏଇ ଜୀବଟା କାହିଁକି କେତେବେଳେ ଖୁସି ହୁଏ, ତା ପାଖରେ ଯାହା ପୋଜିସନ୍ ସେ ଯାହା ଯେଉଁ କର୍ତ୍ତା ଭାବରେ ଯାହା ତା ପାଖରେ ଅଛି, ତାଙ୍କର ବୁଦ୍ଧି ଅଛି, ଜ୍ଞାନ ଅଛି, ଧନ ଅଛି, ସେତେବେଳେ ଭଗବାନ ପାଇଁ ସବୁ ଲଗେଇବ, ସାକ୍ରିଫାଇସ୍ କଲ ନା, ତାକୁ ଆନନ୍ଦ ମିଳେ, ତ୍ୟାଗରେ ଆନନ୍ଦ ଅଛି ନା, ଆଉ ଏଇଟା ତ ଭୋଗୀ ସମାଜ ହେଇଗଲା, ଲୋକମାନଙ୍କୁ ସବୁ ଟ୍ରେନିଂ ଦିଆହେଉଛି ପ୍ରଥମରେ କେମିତି ଆମେ ଭୋଗ କରିବୁ, ଏନ୍ଜୟ କରିବୁ, ଭୋଗୀ କେବେ ସୁଖୀ ହୁଏ, ଯଦି ଭୋଗୀ ସୁଖୀ ହେଇଥାନ୍ତା ତାହେଲେ ରାବଣ ହିରଣ୍ୟକଶିପୁ ଏମାନେ ସବୁ ଟପ୍ ଟପ୍ ଲେବୁଲର ଲୋକ ଥିଲେ, ଏମାନେ ସୁଖୀ ହେଇଥାନ୍ତେ, ଭୋଗୀ ସମାଜ କେବେ ସୁଖୀ ନୁହେଁ, କିନ୍ତୁ ଏ ତ ଗୋଟେ ଆଇଡ଼ିଆ ପୁରା ମାନେ ଯାହା କହନ୍ତି ଭ୍ରମାତ୍ମକ ମନୋଭାବ ପୁରା ପଶିଯାଇଛି ସମାଜରେ, ଆକୁ ଆକୁ ବଦଳେଇ ହେବନି, କାରଣ ସ୍ୱରଚେତନା ସବୁ ରହିଛନ୍ତି, ଆଉ ଭଗବାନ ବାରମ୍ବାର ନ ସୁଚି ତୁମା ରହସି, ନ ସୁଚି ତୁମା ରହସି, ବାରମ୍ବାର ଏଇଟାକୁ ଗୀତାରେ ମାନେ କହୁଛନ୍ତି, ଦୁଃଖ କରନି ଦୁଃଖ କରନି, ଗୋଟେ ତୁମେ ଯେତେ ଚିନ୍ତା ଦୁଃଖ କଲେ ବି ତାର ସମାଧାନଟା କ'ଣ ମୋତେ କୁହ, ଭଗବାନ କେମିତି କହିଦେଲେ ଆଗାମ ପାଇଁ ନ ନିତ୍ୟାଙ୍ଗ ତାଙ୍କେ ଦୀକ୍ଷ ଭାରସ, କ'ଣ ତୁମେ ସହିବାଟା ଶିଖ, ଭଗବାନ ସହିବାଟା ଶିଖ ବୋଲି କାହାକୁ କହୁଛନ୍ତି, ଯେ ସୁଖ ଦୁଃଖରେ ବିଚଳିତ ହଉଛନ୍ତି, ସହିବାଟା ତୁମେ ଜୀବନରେ ଶିଖ, ଜୀବନରେ ଆଧ୍ୟାତ୍ମିକ ଯେଉଁ ଜିନିଷ ଗୁଡ଼ାକ ସବୁ ଶିଖା ଯାଉଥିଲା, ଆଗରୁ ପିଲାମାନଙ୍କୁ ପାଠ ପଢା ଯାଉଥିଲା, ମା ମାନେ ସବୁ ପୁରାଣ କଥା କହୁଥିଲେ, ସାମାଜିକ ଶିକ୍ଷା ସବୁ ଦିଆଯାଉଥିଲା, ବିଭିନ୍ନ ମହାପୁରୁଷ ମାନଙ୍କର ଚରିତ୍ର ବିଭିନ୍ନ ସାମାଜିକ ସ୍ତରରେ ଶ୍ରେଷ୍ଠ ବ୍ୟକ୍ତିମାନଙ୍କର ଚରିତ୍ରକୁ ଯେଉଁ ପ୍ରତିପାଦିତ କରାଯାଉଥିଲା, ସେମାନେ ଦୁଇଟା ଜିନିଷ ତାଙ୍କୁ ଦେଖାଯାଉଥିଲା, ସେମାନେ କିଭଳି ସ୍ଥିର ରହୁଥିଲେ ତାଙ୍କ ଜୀବନରେ ସମସ୍ତ ପ୍ରକାର ପ୍ରତିବନ୍ଧକ ଶକ୍ତି। ଆମର କ'ଣ, ଆମେ କେବେ ଗୋଟେ ଜାଣିନେ ଲାଇଫରେ ଚ୍ୟାଲେଞ୍ଜେସ୍ ଆସିବ ବୋଲି କିଏ ଲୋକ ଜାଣେନି, ବାହା ହେବି, ଯେମିତି ପିଲାଟା ଯୁବକ ହେଇଗଲା, କ'ଣ ଚାକିରି ହେଇଗଲା, ବାହା ହେବି, ସେ ବାହା ହେବା ନେଇ ଖାଲି ଭାବୁଛି, କିନ୍ତୁ ସେ ଜାଣିନି ଯେ ବିବାହ ହେଲେ ଗୋଟେ ଚ୍ୟାଲେଞ୍ଜ ଆସିବ, ତା ପାଇଁ ତ ପ୍ରିପେୟାର ହେଇଯାଅ। ଯେ ଖାଇବା ଆମେ କହିବୁ ମୁଁ ବାଥରୁମ୍ ଯିବିନି, ହେଟା ହବ କି? ତୁମେ କହିବେ କହିପାରିବନି ମୁଁ ଭୋଜନ କରି ମୋର ବାଥରୁମ୍ ଯିବା ଦରକାର ନାହିଁ, ତାର ଲସ୍ ହେଇଯାଉଛି। ନାଇଁ ନାଇଁ, ଧର୍ମ ଶରୀର କିଛି ଭୋଗ କରିପାରିବନି, ଯେତିକି ତାର ଭୋଗ କରିବା ଦେଖୁନା, ତୁମେ ଶରୀର ଭୋଗ କରିପାରିବନି, ତୁମେ କୋଟିଏ ଟଙ୍କାର ଗୋଟେ ମିଲ୍ ଖାଇଲେ ବି ତୁମ ବାଥରୁମ୍ ଯିବାକୁ ପଡ଼ିବ। ଭୋଗ ଶରୀର ନୁହେଁ, ଜୀବ ଭୋଗୀ କେବେ କଦାପି ନୁହେଁ, ତାକୁ ଯେତିକି ସେୟାର ସେତିକି ସେ ଏନ୍ଜୟ କରିପାରିବ, ତୁମେ ଆଉ ଯାହା ହବ ସେ ସବୁ ମଳ ହେଇକି ବାହାରି ପଳେଇବ, ତୁମେ କିଛି ନ ଖାଇ ଜଳ ପିଇଲେ ବି ସେ ପରିସ୍ରା ଆଗରେ ପଳେଇବ। ଆଉ ଯେତେ କୋଟିଏ ଟଙ୍କା ରାଜାଜ କରି ଗୋଟେ ଗୋଟେ ମିଲ୍ ଲାଗି ଦେଖିଲେ 10 ଲକ୍ଷ 15 ଲକ୍ଷ ସେ କ'ଣ ଖାଉଛନ୍ତି ତାଙ୍କର ଭଗବାନଙ୍କୁ ଜଣା, ସେ ହୋଟେଲରେ ରହିବେ ସେ କ'ଣ ଲାଗିବ, 5 ଲକ୍ଷ 3 ଲକ୍ଷ 4 ଲକ୍ଷ ଗୋଟେ ରାତି ରହିବେ ଖାଇବେ, ତୁମେ ଯେଉଁ ଘରେ ଶୁଅ ଯେମିତି ଖାଅ ସବୁ କ'ଣ ହବ, ମଳ ଭାଇ ସହର ସବୁ ମଳ, ତୁମେ ଭୋଗ କରିପାରିବ, ତୁମେ ଭୋଗୀ ନୁହଁ। କିନ୍ତୁ ଏ ଚ୍ୟାଲେଞ୍ଜେସ୍ ଯେଉଁ ଆସିବ ସେଟାକୁ ମଣିଷ ଜାଣିନି, କେବଳ ଭୋଗଟା ଜାଣିନି। ଯେମିତି ବର୍ତ୍ତମାନ ସବୁ ଏସି ଲାଗିଗଲା, ଲୋକ ଏସି ଲଗେଇ ଦେଲେନି, ଏସି ଲାଗିଲେ ଆମେ ଥଣ୍ଡା ହବ, ଗାଡ଼ିରେ ଏସି ଘରେ ଏସି ସବୁ, ତାର ଯେଉଁ ଚ୍ୟାଲେଞ୍ଜେସ୍ ତାପରେ ସେଟା ଜାଣିନି। ବହୁଳ ମାନେ ଲୋକଙ୍କର କ'ଣ ଭୋଗ ବହୁଳ ପୁରା ସମାଜ ହେଇଗଲା ନା, ଲୋକମାନେ ଯେ ମିଠା ଖାଉନଥିଲେ, ତାମାନେ ମିଠା ଦୋକାନ ନଥିଲା, ମିଠା କ'ଣ ନଥିଲା କି, ମିଠା ଲୋକମାନେ ଏବେ କିଛି ଖାଉନାହାନ୍ତି, ସେତେବେଳେ ଆମେ ଛୋଟ ବେଳେ ଯାହା ଦେଖୁଛୁ ଆମେ ମିଠା ଖାଉଥିଲେ, ବର୍ତ୍ତମାନ କିଛି ନାହିଁ, ମିଠା ଖାଇକି ସବୁ ହାତ ଗୁଡ଼ା କୁଣ୍ଡିଆ ହେଇଯାଏ, ଏତେ ମିଠା ସବୁ। ଏ ଯେଉଁ ବନ୍ଧୁ ବାନ୍ଧବ ଘରୁ ସବୁବେଳେ ଉତ୍ସବ ଲାଗେ, ଯାହାର ବଡ଼ ବଡ଼ ପରିବାର ତାଙ୍କ ଘର ସବୁବେଳେ ସେ ଭାଉଜ କୁହନ୍ତି ନା, ଭାଉଜ ଘର ଭାଇର ଯେ ସ୍ତ୍ରୀ ତାଙ୍କ ଘରୁ ମାମୁଁ ଘରୁ ଆଙ୍କ ଘରୁ ସବୁ ମିଠା ଆସେ, ଲୋକମାନେ ବହୁତ ଏନ୍ଜୟ କରୁଥିଲେ, ମାନେ ବହୁତ ତାଙ୍କୁ ଖାଇବା ପିଇବା, କିନ୍ତୁ ସେମାନେ ଗୋଟେ ରେଗୁଲେଟିଭ ଲାଇଫରେ ଥିଲେ, ଆସ୍ତିକ ଥିଲେ, ତାଙ୍କର ସାମାଜିକ ସ୍ତରରେ ଗୋଟେ ବନ୍ଧୁତ୍ୱ ଭାବନା ଥିଲା। ବର୍ତ୍ତମାନ ଗୋଟେ ନାସ୍ତିକ ସମାଜ ଆସିକି ପହଞ୍ଚିଲା, ଏଇଟା ଗୋଟେ ନାସ୍ତିକ ସମାଜ କହିଲେ କିଛି ଅସୁବିଧା ନାହିଁ, ସ୍ନେହ ମମତା କିଛି ନାହିଁ, ଗୋଟେ ଏଟିକେଟ୍ସ ଯୋଉଟାକୁ ଯାହା କୁହନ୍ତି ଗୋଟେ ସାମାଜିକ ମର୍ଯ୍ୟାଦା ଏସବୁ ଶିଖିନା, ଏଇଟା ଅତି ମାନେ ପତିତ ଯୁଗ। ସେ ନାଇଁ ଭଗବାନ ଚୈତନ୍ୟ ମହାପ୍ରଭୁ କେବଳ ନାମଟାକୁ ଦେଇ ଦେଇଗଲା, ଫିଲୋସଫି ବେଶୀ କିଛି କହିଲେନି, ଯେତେ ଫିଲୋସଫି କହିଲେ ସେ ଡିଷ୍ଟର୍ବ ହେବ କିଛି ଧରିପାରିବେନି, ଯେ ପ୍ରଭୁ ନାମ ପ୍ରଭୁ କୃପା କରି ତାଙ୍କ ଅନ୍ତରକୁ ଶୁଦ୍ଧ କରିବେ, ତାହେଲେ ସେ କିଛି ବୁଝିପାରିବେ, ନହେଲେ ବୁଝିପାରିବେନି। ସଂସ୍କାର ବିହୀନ ଜୀବଟାକୁ ତୁମେ କ'ଣ ଏସବୁ ଜିନିଷକୁ ଶିଖେଇବ, ଜୀବର ଗୋଟେ ଭୋଗ ରହୁଛି ନା, ଆଉ ଭୋଗ ବୁଦ୍ଧିରେ ସବୁବେଳେ ତାର ଯେଉଁଠିକି ଯିବ ତାର ଭୋଗ ବୁଦ୍ଧି ରହିବ, ଆଉ ଭୋଗ ମାନେ ଦୁଃଖ, ଭୋଗ ପ୍ରସାକ୍ତ ଭଗବାନ କହିବେ ନା, ଭୋଗ ଐଶ୍ୱର୍ଯ୍ୟ ପ୍ରସାକ୍ତ ଆନନ୍ଦ ପ୍ରହୁତ ଚେସ୍ତମ ବ୍ୟବସାୟାତ୍ମିକା ବୁଦ୍ଧି ସମାଧୋନ ବିଧି, ତାର ବୁଦ୍ଧି କେବଳ ଗୋଟେ ସ୍ଥିର ରହିବନି, ଭୋଗୀର ବୁଦ୍ଧିରେ କେବେ ସ୍ଥିର ନୁହେଁ ନା। କୌଣସି ଗୋଟେ ଲୋକକୁ ତୁମେ ଦେଖିବନି, ମୁଁ ଦେଖିଛି ବୟସ୍କ ଲୋକମାନେ ଘଣ୍ଟା ଘଣ୍ଟା ଖାଲି ଏକାଠି ବସିଥିବେ, ତାକୁ ବସନ୍ତି ସେ ଗୋଟେ ସ୍ଥିରରେ ବସିଥିବେ ଏମିତି, ବର୍ତ୍ତମାନ କୌଣସି ଲୋକ ତୁମେ ବସିବାର ଦେଖିପାରିବନି, ସ୍ଥିର ହେଇକି ଗୋଟେ ବସ, ମାନେ ଲୋକଙ୍କର ମନଟା ଏତେ ଚଞ୍ଚଳ, ଏତେ ପାରିପାର୍ଶ୍ୱିକ ଅବସ୍ଥାର ଗୋଟେ ପରିବର୍ତ୍ତନ ହେଇଛି, ଆଉ ଜୀବନଶୈଳୀ ଯେତେବେଳେ ପରିବର୍ତ୍ତନ ହେଇଛି, ଓଃ ଯେଉଁ ଗୋଟେ ବସିକି ଧ୍ୟାନ କରିବ, ଗୋଟେ ବସିକି ଏ ପାଲା ଫାଲା ହଉଥିଲା ସବୁ, ଯେଉଁ ପାଲା ନାଟକ, ଏ ଯେଉଁ ରେଡ଼ିଓ ବାଜିବା ମୁଁ ଦେଖିଛି, ସେଟା କ'ଣ ରେଡ଼ିଓ, ଯେଉଁ ଦୁର୍ଗା ପୂଜା ଆସିବ ମହିଷାସୁର ବଧ ସେ 10 ଦିନ ଚାଲିବ ନାଟକ ରେଡ଼ିଓରେ ଦେଉଛି ଏବେ, ଆଉ କିଏ ମୁଁ ଆଉ କ'ଣ ଜାଣିଛି, ସେତେବେଳେ ମୁଁ କେତେଟା ମୋର ଟ୍ରାଡ଼ିସନାଲ ଜିନିଷ ସବୁ ଭଲ ପାଏ, ଆଧୁନିକ ଜିନିଷ ମୋତେ କିଛି ଭଲ ଲାଗେନି, ମୋ ଜୀବନରେ ଆଧୁନିକ ଜିନିଷ ମୋତେ କିଛି ଭଲ ଲାଗେନି, ଆଧୁନିକ ଯାହା ବାହାରୁଛି ମୋତେ 5 ପଇସାରେ ପସନ୍ଦ ନାହିଁ, ସବୁ ପୁରୁଣା ଜିନିଷ ମୋତେ ପସନ୍ଦ, କାରଣ ତା'ର କିଛି ମୌଳିକତା ରହିଛି, ସେ ରେଡ଼ିଓ ମୋର ପର୍ସନାଲ ରେଡ଼ିଓ ଥିଲା, ମୁଁ ସେ ପୁରୁଣା ଭଜନ ସବୁ ଶୁଣେ, ପୁରୁଣା ଜିନିଷ ମୋତେ ଭଲ ଲାଗେ, ସେ ଯେଉଁ ମହିଷାସୁର ବଧ ସେ ଯେଉଁ ଡାଇଲଗ ଗୁଡ଼ାକ ସବୁ କହୁଥିଲେ ଏତେ ସୁନ୍ଦର ଲାଗେ, ସେମାନେ ଏ ଯେଉଁ କଟକ ସେଣ୍ଟରର ସେଇଟା ସବୁ ପୁରା ତା'ର ସବୁ ନେଚୁରାଲିଟି ଅଛି, ମହିଷାସୁର ବଧ ସେ ଚାଲିବାକୁ ଶୁଣ, ସେ ଦେଖିବେ ସବୁ ବୁଢ଼ା ବୁଢ଼ୀ ସବୁ ବସିବେ ଗୋଟେ ଜାଗାରେ ସ୍ଥିର ହେଇକି ଶୁଣୁଥିବେ, ବର୍ତ୍ତମାନ ସେଠି ଦେଖିବ ଘରେ ଟିଭି ଚାଲିଥିବ ବି ସେଇଠି ବସୁଛୁ ମାଙ୍କଡ଼ାମି, ଯାହା ଦେଖୁଛ ଗୋଟେ ଦେଖ, ମନ ମଣିଷର କିଛି ମନ ସ୍ଥିର ହିଁ କିଛି ନାହିଁ, ନା ଭୋଗରେ ସ୍ଥିର ଅଛି ନା କିଛି କୌଣସି ଗୋଟେ ବିବାହ ଯେମିତି ଗୋଟେ ସ୍ୱାମୀ ସ୍ତ୍ରୀ, ହଁ ତୁମେ ତ ଭୋଗ ଏ ପୁଅ ଝିଅଟା ତୁମେ ତ ବିବାହ ହେଲ, ଚଏସ୍ କଲ, ବିବାହ ହେଲ, ହେଲେ ତୁମେ ଗୋଟେ ସ୍ଥିର ହେଇକି ରୁହ ନାହିଁ, ଭୋଗୀଟା ଭୋଗୀଟା ତାର ମନଟା ସବୁବେଳେ ଚଞ୍ଚଳ ରହିବ, ଆଉ ସ୍ଥିରଚିତ ନୁହନ୍ତି। ଏଇ ଭଲ ପୁଣି ଓଷା ଆସେ ନା କ'ଣ, ସେତେବେଳେ ସେତେବେଳେ ଦିଏ ଇଏ ତୋ ପୋଇ, ତୋ ପୋଇ ନାଟକ ସେ ଚାଲିବ ବାର ମାସ ଚାଲିବ, ଜନ୍ମାଷ୍ଟମୀ ଆସିଗଲା ସେ ଚାଲିବ ରେଡ଼ିଓରେ, ସବୁ ବୁଢ଼ା ବୁଢ଼ୀ ମାନେ ମନ ଅଛି, ବୁଢ଼ୀ ମାନେ ସବୁ ଲାଗିଯିବ, ବୁଢ଼ା ବୁଢ଼ୀ ବୟସ୍କ ଲୋକମାନେ, ଛୁଆ ଯଦି ପାଟି କରେ ତ ପାଟି କରେ, ଯାହା ନାଟକ ଟିକେ ହଉଛି ଆମେ ଶୁଣୁଛୁ। ଲୋକମାନେ ସ୍ଥିରଚିତ ଥିଲେ, ଯାହା ବି ଗୋଟେ କରୁଥିଲେ ଗୋଟେ ସ୍ଥିରଚିତ ଥିଲେ। ବର୍ତ୍ତମାନ କାହାର ସ୍ଥିର ନାହିଁ, ସ୍ଥିରତା ନାହିଁ ମଣିଷର, କାହିଁକି ସବୁବେଳେ ଗୋଟେ ଏନ୍ଜୟମେଣ୍ଟ ମେଣ୍ଟାଲି ଭୋଗ ବୁଦ୍ଧିଟା ରହୁଛି। ଭୋଗୀ ଲୋକ ଭୋଗୀ ସମାଜର କ'ଣ, ସେ ଭଗବାନ ବାରମ୍ବାର ଭୋଗୀ ମାନେ ଦୁଃଖୀ, ଭଗବାନ ଏଟା ଜାଣିଛନ୍ତି ଆଉ, ଏଇଟା କଳିଯୁଗ ସେ କ'ଣ ଦ୍ୱାପର ଶେଷ ବେଳେ କହୁଛନ୍ତି ନା, ଏ କଳିଯୁଗ ଆସିଯିବ ଏଇଟା ଆଉ, ଦୁଃଖ କରନା ଦୁଃଖ କରନା, ଆଉ ଯେତେ ଭଗବାନ କହିଲେ କିଏ କ'ଣ, କିଏ କ'ଣ କରିବ ଆଉ, ଦୁଃଖର ବର୍ତ୍ତମାନ ଉପାସନା ଆଉ କିଛି ନାହିଁ। ମଣିଷ କ'ଣ କରୁଛି, କାହାର ପୂଜା କରୁଛି, ଆଗରୁ ଲୋକ ଧର୍ମ କରୁଥିଲେ ସୁଖ ପାଇବା ପାଇଁ, ବର୍ତ୍ତମାନ ମଣିଷ ଯାହା କରୁଛି କେବଳ ଗୋଟେ ଦୁଃଖର ଉପାସନା କରୁଛି, କାରଣ ସେ ଜାଣିନି, କେବଳ ଦୁଃଖର ଉପାସନା ସେ କରୁଛି, ବଡ଼ ମାନେ ଅଜ୍ଞ ସମାଜ, କିଛି ଆଉ କରିହବନି। କେବଳ ଯଦି ସେ ମହାପ୍ରଭୁଙ୍କର କୃପା, ତାର ଯଦି ପୂର୍ବ ଭକ୍ତ ଏଇ ଭକ୍ତ ସଙ୍ଗ ଯାହା ପ୍ରଭୁପାଦଜୀ ମହାରାଜ କରିଦେଇଛନ୍ତି, ଭକ୍ତମାନଙ୍କର ସଙ୍ଗ କରିବ ଗମ୍ଭୀର ଭାବରେ ଆଉ ସ୍ଥିର ଚିତ୍ତରେ ସରଳ ଭାବ, ଆଉ ଭକ୍ତ ହେଲେ ବି ତୁମେ ଯଦି ଏ ପ୍ରୋସେସ୍ଟାକୁ ଧରିପାରିଲନି, ତୁମେ ଧର୍ମରେ ଆସିକି ପୁଣି କର୍ମୀ ଲୋକଠାରୁ ବି ବେଶୀ ଭୟଙ୍କର ହେଇଯିବ, କାହିଁକି ଅପରାଧ ଗୁଡ଼ା କରିବ। ନାସ୍ତିକ ଲୋକ, ନାସ୍ତିକ ଲୋକର କ'ଣ, ତାର ତ ବିଶ୍ୱାସ କରୁନି, ତା ଦୋଷକୁ ଭଗବାନ ଧରିବେନି। ତୁମେ ଆସ୍ତିକ ହେଲ କିନ୍ତୁ ଭଗବାନଙ୍କୁ ବିଶ୍ୱାସ ନକରି ସମସ୍ତ ଦୋଷ ଦୃଷ୍ଟି ଏଗୁଡ଼ା ସବୁ କଲ, ଏଥିରେ ଭଗବାନ ବହୁତ ଭାରି ଦଣ୍ଡ, ଏଥିରେ ସଂସ୍କାର ଉପରେ ବହୁତ ପ୍ରଭାବ ରହିଛି ନା, ତୁମେ କହିଲେ ହବ। ପୂର୍ବର ସ୍ୱୀକୃତିଟା ବହୁତ ସାହାଯ୍ୟ କରେ, ସତ୍ସଙ୍ଗ ଲମ୍ବତି ସମାନ ସଞ୍ଚିତ ହେଇ ପୂର୍ବ ସ୍ୱୀକୃତି, ଆଉ ପୂର୍ବ ସ୍ୱୀକୃତି ଆଉ ଜୀବ ଗୋସ୍ୱାମୀ ବାରମ୍ବାର ବାଡ଼େଇକି ସେଇଟା କହୁଛନ୍ତି, ଆଉ ବାରମ୍ବାର ବାଡ଼େଇକି ଜିନିଷଟା କହୁଛନ୍ତି। ପୂର୍ବ ସ୍ୱୀକୃତିଟା ତୁମକୁ ବହୁତ ହେଲ୍ପ କରିବ, ତୁମର ଗୋଟେ କନଷ୍ଟାନ୍ସି ଯେଉଁଟା ମେଣ୍ଟେନ୍ କରିବା ପାଇଁ, ସ୍ଥିରତା ଆଣିବା ପାଇଁ ଜୀବନରେ, ଦୃଢ଼ ସଂକଳ୍ପ ଆଣିବା ପାଇଁ। ତୁମେ କରିଛ ପୂର୍ବରେ, ତୁମର ବ୍ୟାଙ୍କ ବାଲାନ୍ସଟା ଅଛି, ଆଉ ଯଦି ଏବେ ନାହିଁ, ଏବେ ସରଳ ଚିତ୍ତରେ ତୁମେ କେବଳ ସିମ୍ପଲି ହାର୍ଟେଡ୍, ବେଶୀ କେବଳ ତୁମେ ତତ୍ତ୍ୱ ଜାଣିଲେ ହବନି, ତତ୍ତ୍ୱ ଜାଣିଛ କେବଳ ଇଣ୍ଟେଲିଜେଣ୍ଟ ଦ୍ୱାରା, ବି କେୟାରଫୁଲ। କେତେଟା ଜିନିଷ ମୁଁ ବସି ବସି ସବୁ ଦେଖୁଛି ନା, ତୁମେ ବହୁତ ତତ୍ତ୍ୱ ଜାଣିଗଲା ପରେ, କାରଣ ସେ ତତ୍ତ୍ୱ ଗୁଡ଼ିକ ତୁମର କ'ଣ, ତୁମେ ସେବାରୁ, ସେବନ୍ମୁଖତାରୁ, କୃପାରୁ ତୁମେ ପାଇନ, ତୁମେ ଇଣ୍ଟେଲିଜେଣ୍ଟ ଦ୍ୱାରା ସେଗୁଡ଼ା ସବୁ କଲେକ୍ଟ କରିଛ, ତାର ଗୋଟେ ପ୍ରୋବ୍ଲେମ୍ ରହିଛି। ତୁମେ ଯେତେବେଳେ ଗୋଟେ ବହୁତ ଜିନିଷ ଶୁଣି ପକଉଛ, ତା ତୁମେ କ'ଣ ଭାବିଲ ମୁଁ ଏଇ ଜିନିଷ ଗୁଡ଼ା ସବୁ ଜାଣିଦେଇଛି ଦର୍ଶନ ଗୁଡ଼ିକ, ନାଇଁ ନାଇଁ ନାଇଁ, ବିଦ୍ୟା ସେମିତି ଜଣା ଯାଏ, ବିଦ୍ୟା ଏମିତି କି ଜଣା ଯାଏ, ବିଦ୍ୟା କେବଳ ଗୁରୁଙ୍କର କୃପାରେ ମିଳେ, ଗୁରୁଙ୍କର ଅଧୀନରେ ପଢ଼ାଯାଏ, ଗୁରୁଙ୍କର ଅଧୀନରେ ପଢ଼ାଯାଏ। ତୁମେ ଏମିତି ପଢ଼ି ଦେଇକି ତୁମେ ଯାହା ପଢ଼ିଦେଲେ ବୁଝିଦେଲ, ତୁମେ ତମ ବୁଦ୍ଧି ହିସାବରେ ବୁଝୁଛ ନା, ତମେ ତା ଅର୍ଥଟାକୁ ବୁଝିଦେଇଛ, ହେ ବୁଝିପାରିବନି। ତେଣୁ ଜଣେ ଆମର ଆମ ପରମ୍ପରାରେ କ'ଣ ହୁଅନ୍ତି ନା, ସେ ଗୁରୁଙ୍କ କଥାରୁ ଶୁଣନ୍ତି, ଏଣେ ଶ୍ରଦ୍ଧା କରନ୍ତି, ଶ୍ରଦ୍ଧା ଯେତେବେଳେ କରିବେ ସେ ଗୁରୁଙ୍କର ଷ୍ଟେଟମେଣ୍ଟ, ଆରେ ପ୍ରଭୁପାଦ ଏଇଟା କହିଛନ୍ତି, ଗୁରୁଦେବ ଏଟା ତ କହିଛନ୍ତି, ତାର ବୁଦ୍ଧିରେ ସେଠି କିଛି କାମ କରିବନି। ଯେତେବେଳେ ତା ବୁଦ୍ଧି କାମ କରୁଥିବ, ସେ ଆଚାର୍ଯ୍ୟମାନଙ୍କ ଷ୍ଟେଟମେଣ୍ଟଟା ଲାଗିଯାଉଥିବ। ତେଣୁ ଶୁଶ୍ରୂଷା ମଧ୍ୟ ଅଛନ୍ତି, ତଥା ଗୁରୁଗତ ବିଦ୍ୟା ଶୁଶ୍ରୂଷା ମଧ୍ୟ ଅଛନ୍ତି, ସେବକଙ୍କ ପାଖକୁ ପଳେଇବ ଜ୍ଞାନଟା, ଗୁରୁଗତ ଯେଉଁ ଗୁରୁଙ୍କର ଯେଉଁ କୃପାଟା, ସେଟା ସେବକ ପାଖକୁ ପଳେଇବ। ଆଉ ପଢ଼ିବା କ'ଣ, ସେ ଶାସ୍ତ୍ର ଏ ତତ୍ତ୍ୱ ଗୁଡ଼ା ତୁମେ ଯେତେବେଳେ ବହୁତ ଜାଣିଦେଲ, କେମିତି ଇଣ୍ଟେଲିଜେଣ୍ଟ, ତୁମେ ଗୋଟେ ବୁଦ୍ଧିଟା ଅଛି ନା ତୁମର, ବସିକି ଆଉ ରହିବନି, ତୁମେ ଲଗେଇଲ ପଢ଼ିଲ ସବୁ ଜାଣିଲ, ତତ୍ତ୍ୱ ଜାଣିଦେଲ, କିନ୍ତୁ ତତ୍ତ୍ୱରେ ପ୍ରତିଷ୍ଠିତ ହେଇପାରିବନି, କାହିଁକି ହେଇପାରିବନି, ତୁମେ ସେବା କରିକି ଗୋଟା ପାଇନ, ତେଣୁ ତାଦ୍ୱାରା କ'ଣ ଗୋଟେ ଅସୁବିଧା ରହିବ, କେଉଁଥିରେ ତୁମର ଭଲ ବୁଦ୍ଧି, ମହାନ ବୁଦ୍ଧି ଆଉ ଆସିବ ନାହିଁ। ଯେତେବେଳେ ବୈଷ୍ଣବ କୁହା ହେଇଗଲା, ବୈଷ୍ଣବ ତତ୍ତ୍ୱ ତୁମେ ଜାଣିଦେଲ, ତେବେ ଯାହାକୁ ଦେଖିବା ଇଆର ତ ବୈଷ୍ଣବ ମୁଣ୍ଡା ନାହିଁ, ଆଉ ତାକୁ ମଣିଷ ଜ୍ଞାନ ବି କରିବନି। ତୁମେ ଯେତେବେଳେ ଚୈତନ୍ୟ ମହାପ୍ରଭୁ କହିଲେ କ'ଣ, ତା ସୂକ୍ଷ୍ମଟା ସୂକ୍ଷ୍ମ ସେଟ୍ଟା ଅଲଗାଟା ରହିଯାଉଛି, କୁହାଗଲେ ତୁମେ ଅଭକ୍ତର ସଙ୍ଗ କରନା, କହିଲେ ଅସତ୍ସଙ୍ଗ ତ୍ୟାଗ ହେଇ ବୈଷ୍ଣବ ଆଚାର, ମହାପ୍ରଭୁ କହିଦେଲେ ଅସତ୍ସଙ୍ଗ ତ୍ୟାଗ କର। ଆଚ୍ଛା ସେ ମହାପ୍ରଭୁ କ'ଣ କହିଲେ ପୁଣି, ପ୍ରାଣୀ ମାତ୍ରେ କାୟ ମାନେ ଉଦ୍ବେଗ ନା ଦେବେ, ସେ ପାଟକୁ ଭୁଲି ଯାଉଛି ଏଠି ଲାଗୁନି। ଅସତ୍ସଙ୍ଗ କରନା ଅର୍ଥ ନୁହେଁ ତାକୁ ଘୃଣା କରନା, ତାକୁ ସମାଲୋଚନା କରନା, ଅସତ ସଙ୍ଗର ଅର୍ଥ ଅସଙ୍ଗ ଅର୍ଥ ଆସକ୍ତି, ଅସତ ବ୍ୟକ୍ତି ପ୍ରତି ଆସକ୍ତି ବଢ଼ାଉନା, ଏଇଟା ହଉଛି ନାରୀ ସଙ୍ଗ ମାନେ ନାରୀ ପ୍ରତି ଆସକ୍ତି ବଢ଼ାଉନା, ତାମାନେ ସଂସାରରେ ନାରୀ ରହିବେନି, ଏ ସଙ୍ଗ ଅର୍ଥ ଆସକ୍ତି ନା, ସତ୍ସଙ୍ଗ ସାଧୁଙ୍କ ପ୍ରତି ଆସକ୍ତି ବଢ଼ାଅ, ଏଇ ସଙ୍ଗ ଅର୍ଥ ଆସକ୍ତି ଏଠି ଲାଗିବ। ତେଣୁ ଏଇ ଯୋଉ କଥା ପଡ଼ିଛି ତତ୍ତ୍ୱରେ ଜଣେ ପ୍ରତିଷ୍ଠିତ କେମିତି ହବ, ଏଇ ସେବା ଶୁଶ୍ରୂଷା ହେଲେ ତାର ଜ୍ଞାନ ଆସିବ। ଆଉ ତୁମେ ଖାଲି ବୁକ୍ସ ଗୁଡ଼ା ପଢ଼ିଦେଇକି ତୁମେ ଯୋଉ ଜାଣିଲ ଇଣ୍ଟେଲିଜେଣ୍ଟ ଗୁଡ଼ା, ତୁମର ଗୋଟେ ଡେଜରେସ କଣ ହବ ନା, ଅପ୍ରାକୃତ ଜ୍ଞାନଟା ତୁମେ ପାଇବ ନା, ସେବନମୁଖୀ ହେଇନି ତୁମ ଇନ୍ଦ୍ରିୟ ଗୁଡ଼ିକ। ତେଣୁ ତୁମେ ଯେତେବେଳେ ଯାହା ଗୋଟେ କିଛି କରିବା ପାଇଁ ଚାହିଁବ ତୁମକୁ ସେ ଜ୍ଞାନଟା ଦେଖାହବ, ସେ ଜ୍ଞାନଟା ତୁମେ ପ୍ରୋବ୍ଲେମ କ୍ରିଏଟ୍ କରିବ। କଣ ବୈଷ୍ଣବ ଇଏର କଣ ବୈଷ୍ଣବ ଗୁଣ ଅଛି ଆଉ କାହିଁକି ପ୍ରଣାମ, କାହିଁକି ଏଇଟାକୁ ମୁଁ ଇଏ କରିବି। ତେଣୁ ସେ ଗୁରୁ ବୈଷ୍ଣବ କାହା ଉପରେ ଆଉ ମହିମା ରଖିପାରିବନି, ଯଦି ନାମ କରିବାକୁ ବସିବ ହରେ କୃଷ୍ଣ, ଆରେ ନାମ ତ ଶୁଦ୍ଧ ନାମ ନ କଲେ ତ କିଛି ମୂଲ୍ୟ ନାହିଁ, ଆଉ ଏଥିରେ କ'ଣ ଅଛି ଭାଇ, ଶୁଦ୍ଧ ନାମଟା ହବ କେମିତି ପୁଣି। ତେଣୁ ସେ ଯାହା କରି ବସିବ ସେବା, ସେବା କ'ଣ, ଏଇଟା ତ କର୍ମ ଆଉ, ଶୁଦ୍ଧ ଭକ୍ତଙ୍କ ଅଧୀନରେ ତ ସେବା କରିବାକୁ ପଡ଼ିବ, ଆଉ ଅଶୁଦ୍ଧ ଭକ୍ତ ନାହାନ୍ତି ଆଉ ମୁଁ କ'ଣ ସେବା କରିବି। ଏଥିରେ ତାର ଗୋଟେ ବଡ଼ କ୍ଷତି ହେଇଗଲା, ତତ୍ତ୍ୱ ଯୋଉ ଜାଣିଦେଲା ତା ସରଳତାଟା ସମ୍ପୂର୍ଣ୍ଣ ନଷ୍ଟ, କାରଣ ସେ ଯୋଉ ତତ୍ତ୍ୱଟା ଜାଣିଛି ସେଟା ଗୁରୁଙ୍କର କୃପାରୁ, ଶାସ୍ତ୍ର କୃପାରୁ ବା ସେବା ଦ୍ୱାରା ପ୍ରାପ୍ତ ହେଇନି, ସେଟା ତା ଜୀବନକୁ ବଡ଼ ଏ କବାଟ କାପଟି ଆଡ଼କୁ ନେଇଯିବ, ସେ କେଉଁଥିରେ ସ୍ଥିର ରହିପାରିବନି, ତାର ସରଳତାଟା ସମ୍ପୂର୍ଣ୍ଣ ନଷ୍ଟ ହେଇଯିବ, ତାର ବିଶ୍ୱାସଟା ସବୁବେଳେ ସେକେବୁଲ ଚଞ୍ଚଳ ହବ, କାରଣ ସେ କେବଳ ଥିରୋଟିକାଲ ଜିନିଷଟା ଜାଣିଛି ନା, ଆଉ କିଛି ଯେଉଁଥିରେ ମୁଣ୍ଡ ଲଗେଇବ ତାର ସେ ଜ୍ଞାନ ଗୁଡ଼ା ତାକୁ ଦେଖା ହବ, ସେଠି ସେ କହିବାରେ ଏଇଟା ତ ୟାର ତ କିଛି ମୂଲ୍ୟ ନାହିଁ। ଯଦି ମାନବକୁ ସେବା କରିକି ଲୋକଙ୍କୁ ସେବା କରିକି, ମାନବ ସେବା କରିକି ଲୋକ ମାଧବ ସେବା ବୋଲି କହୁଛନ୍ତି, ଆମେ ବୈଷ୍ଣବ ସେବା ମାଧବ ସେବା କହିଲେ ଆମକୁ ମାନବ ସେବାର ଫଳ ବି ମିଳିବନି, ଆଉ କିଛି ନାହିଁ ପୁଣି କହୁଛ, କିଛି ନାହିଁ କହୁଛ କେମିତି। ଲୋକ ଖାଇବା ପିଇବାକୁ ଏଇ ଯୋଉ କରୋନା ସମୟରେ ସ୍ୱାମୀ ସ୍ତ୍ରୀ ତାଙ୍କର ରୋଷେଇ କରିକି ସବୁ ପେପର ଦେଉନା, ସ୍ୱାମୀ ସ୍ତ୍ରୀ ରୋଷେଇ କରି ଲୋକଙ୍କ ବ୍ୟାଙ୍କ ବାଣ୍ଟିଲେ, ଆଉ ତୁମେ ଯଦି କାହାକୁ ପ୍ରସାଦ ବାଣ୍ଟିଦେଲ ତୁମର କିଛି ଫଳ ମିଳିବନି, ରୋଷେଇ କରିକି ଗୋଟେ ଜୀବନରେ ଖାଇଲା ତ, କିନ୍ତୁ ତତ୍ତ୍ୱ ଜାଣିଦ ନା, ତୁମେ କୌଣସି କାମ କରିବାକୁ ଇଚ୍ଛା ହବନି, ତୁମେ ଥିରୋଟିକାଲ ଗୁଡ଼ା ଜାଣିଛ ନା, ଅପରାଧ ଜିନିଷଟା ତୁମର ତ ଉଦୟ ହେଇନି, ସେ ଗୋଟେ ଆତ୍ମାଟା, ସେ ପ୍ରସାଦ ଟିକେ ପାଇଲେ ଭଗବାନଙ୍କର ପ୍ରୋପ ଜାଣିନଥିଲେ କି, ସେ ନିଜେ ରୋଷେଇ କରି ଦେଉଥିଲେ। ଇଏ ଆଧ୍ୟାତ୍ମିକ ଜିନିଷଟା କ'ଣ ଗୋଟେ ଚେତନାର ଜିନିଷ, ତୁମେ କ'ଣ କରୁଛ ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ସେଇଟା ଗୁରୁତ୍ୱ ନୁହେଁ, ତୁମେ କ'ଣ କରୁଛ, ତୁମେ କେଉଁ ଚେତନାରେ କରୁଛ, ସେଥିପାଇଁ ପ୍ରଭୁପାଦ କ'ଣ କହିଛନ୍ତି, ସବୁ କୃଷ୍ଣ ଚେତନାରେ କର, ଚାକିରି କୃଷ୍ଣ ଚେତନାରେ କର, ଏଇଟା ଗୋଟେ ବଡ଼ ଟ୍ରେନିଂ ନା, କ'ଣ କରୁଛ ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ତୁମେ କ'ଣ ସେଟା ନୁହେଁ। ମହାପୁରୁଷ ତୁମେ ସବୁ କାଟି ଦେଇଛନ୍ତି ନା ବିପ୍ର, ତୁମେ ବ୍ରହ୍ମ ବ୍ରାହ୍ମଣ ନୁହେଁ, କ୍ଷତ୍ର ନୁହେଁ, ବ୍ରହ୍ମଚାରୀ ନୁହେଁ, ଗୃହସ୍ଥ ନୁହେଁ, ବର୍ଣ୍ଣୀ ନୁହେଁ, ମହାପୁର କାଟିଦେଲ ନା ମହାପ୍ରଭୁ, ତୁମେ କ'ଣ କରୁଛ ଆଉ ତୁମେ କିଏ ସେଟା ଦ୍ୟାଟ୍ ଇଜ୍ ନଟ୍ ଇମ୍ପୋର୍ଟାଣ୍ଟ, ତୁମେ କେଉଁ ଚେତନାରେ ରହିଛ, ସେଟା ହଉଛି ବଡ଼ ଜିନିଷ। ସ୍ଥିତିଟା ବଡ଼ ନାହିଁ, ସ୍ଥାନେ ସ୍ଥିତ୍ୱ ଶ୍ରୁତିଗତମ ତନୁମାନ ମନୋଭୂମି, ସ୍ଥାନେ ସ୍ଥିତ୍ୱ ଶ୍ରୁତିଗତମ, ପୁରା ବ୍ରହ୍ମାଜୀ କହିଦେବେ ତୁମ ସେଇ ସ୍ଥାନରେ ରୁହ, ସେଇ ସ୍ଥିତିରେ ବି ରୁହ, ଏମିତି ନାହିଁ ତୁମ ଘର ଛାଡ଼ିବା ଆବଶ୍ୟକ ଅଛି, ଠିକ ଅଛି ରୁହ ସେଠି, ଆଉ ସେ ସ୍ଥିତିରେ ବି ରୁହ, କିନ୍ତୁ ଭଗବାନ କଥା ଶ୍ରବଣ କର। ଏ ଯୋଉ ଏଇ କଥାରେ ପଡ଼ିଛି ବାରମ୍ବାର ଭଗବାନ ଯୋଉ ଇଣ୍ଡିକେଟ କରୁଛନ୍ତି ବା ସୂଚନା ଦେଉଛନ୍ତି ଅର୍ଜୁନକୁ, ତୁମେ ଦୁଃଖ କରନି, ଦୁଃଖ କରନି, ଦୁଃଖ କରନି, ଜୀବକୁ ମାନେ ପୁରା ସମ୍ପୂର୍ଣ୍ଣ ଭାବରେ ଗୋଟେ ଅଭୟବାଣୀ ଦେଲା ଭଳିଆ କହୁଛନ୍ତି, ଏ ଜଗତରେ ଲସ୍ ହବ ହିଁ ହବ, କ'ଣ ହବ ନା, ଏଇ ସ୍ୱର ଜୀବ ସ୍ୱର ସମ୍ବନ୍ଧୀ ସବୁ ଜିନିଷ ନଷ୍ଟ ହେଇ କିଛି ରହିବନି, ଏଇଟା ସତ୍ୟ, ଏଇଟା ସତ୍ୟ। ତେଣୁ ମେଟେରିଆଲି ଯୋଉଟା ଲସ୍ ଆଉ ପ୍ରଫିଟ ତାର କାଲକୁଲେସନରେ କିଛି ଭ୍ୟାଲୁ ନାହିଁ। ସେ ଭାଗବତରେ ସେ ଶ୍ଳୋକଟି ଆସିଲା ଆଉ, ସ୍ୱପ୍ନରେ ଆପଣ ରାଜା ହେଲେ ସ୍ୱପ୍ନରେ ମୁଣ୍ଡ କଟିଗଲା, ତାର କ'ଣ ଭ୍ୟାଲୁ ଅଛି ମୋତେ କୁହ। ଯୁକ୍ତି ଏ ଯୋଉ ଭାଗବତର ଯୋଉ ଅକାଟ୍ୟ ଯୁକ୍ତି ରହିଛି, ଏମିତି ନାହିଁ ଯେ ସିନା ଆମକୁ ଲୋକ ଭେଟୁନାହାନ୍ତି, ଲୋକ ଆସିକି ପଚାରୁନାହାନ୍ତି, ଦେଖିବା କ'ଣ ପଚାରିବେ, ଆଉ ଅତଣ୍ଡା ବିତଣ୍ଡା ଯୁକ୍ତି କଲେ ତୁମେ ତାକୁ ପାରିବନି ନା। ଜଣେ ଜ୍ଞାନୀ ଲୋକ ଆସୁ, ସେ ଆସି ପଚାରି ଦେଖିବା କେଉଁ କେଉଁ ଦିନ ଫିଲୋସଫିଟା କାଟିଦେବ ଭାଗବତ ଫିଲୋସଫିଟିକୁ, କେ ପାରିବନି। ଭାଗବତରେ ଏଭଳି ଶହେ ଶ୍ଳୋକ ଅଛି ଯେଉଁ ଶ୍ଳୋକ ଦ୍ୱାରା ଯେତେ ପ୍ରକାର ମତ ଯିଏ ଯାହା ପଚାରିବ, ସାମାଜିକ ମତ, ରାଜନୈତିକ ସମ୍ମତକୁ କାଟି ଗୁଡ଼ା ହବ, ଖାଲି ଶ୍ଳୋକ ଦ୍ୱାରା ଅଛି ସେ ଶ୍ଳୋକ ସବୁ, ଯେମିତି ଗୋଟେ ଶ୍ଳୋକ ଦ୍ୱାରା ସଂସାର ସବୁ ଫିଲୋସଫି କଟା ହବ, ଏଇ ଗୋଟେ ଶ୍ଳୋକ ଅଛନ୍ତି। ସ୍ୱପ୍ନରେ କିଏ ଶିରଚ୍ଛେଦନ ହେଇଗଲା, ସ୍ୱପ୍ନରେ କିଏ ରାଜା ହେଇଗଲେ ତାର କ'ଣ ମୂଲ୍ୟ ରହିଛି? କିଛି ନାହିଁ। ଆରେ ସ୍ୱପ୍ନଟା ଆଉ, ତେଣୁ ଏଇ ଜୀବନରେ କିଏ କରୋଡ଼ପତି ହେଇଗଲା କିଏ ଭିକାରୀ ହେଇଗଲା ତାର କ'ଣ ମୂଲ୍ୟ ରହିଛି? କାହିଁକି ଏଇଟା ସ୍ୱପ୍ନ। କେମିତି ସ୍ୱପ୍ନ ଆସିବ ଆଗକୁ ଆସିବ? ଭଗବାନ କହିବ ଅବ୍ୟକ୍ତଦାନି ଭୂତାନି ବ୍ୟକ୍ତ ମଧ୍ୟାହ୍ନି ଭାରତ, ପୁରା ବଳଦେବ ଜୟସେନ କାଟି ଉଡ଼େଇ ଦେଲେ। ଆରେ ନା ଗାଁ ଯାହା ସବୁ ଆସିଛି ଧନ ସମ୍ପତ୍ତି ଯାହା ସବୁ, ଇଏ ମଝିଟା ନା ଆଉ ଯାହାର ଆରମ୍ଭ କିଛି ସତ୍ତା ନାହିଁ ଅନ୍ତିମ ସତ୍ତା ନାହିଁ, ମଝିଟାକୁ କେମିତି ମନା ହବ? ଶୋଇବା ପୂର୍ବରୁ ସ୍ୱପ୍ନ, ଏଇଟାକୁ ସେ ଇଣ୍ଡିକେଟ୍ କରୁଛନ୍ତି। କେତେ ସୁନ୍ଦର ଦାର୍ଶନିକ ଦର୍ଶନ। ଶୋଇବା ପୂର୍ବରୁ କିଛି ଆମେ ଜାଣିନଥିଲୁ ମୁଁ ରାଜା ହେବି କି ମରିବି ସ୍ୱପ୍ନରେ, କାରଣ ଶୋଇବା ପୂର୍ବରୁ କିଏ ଚିନ୍ତା କରିଥାଏ କି ସ୍ୱପ୍ନ ଏଇଟା ଦେଖିବି ବୋଲି? ଆଚ୍ଛା ଉଠିଗଲେ ସେଇଟା ଥାଏ କି? ଆଉ ମଝି ଜିନିଷରେ କ'ଣ ଭାଲ୍ୟୁ ଅଛି? ଆରେ ଆମ ଆମ ଦର୍ଶନ ଗୋଡ଼ିଏ ଦର୍ଶନ, ଏ ଶହ ଶହ ସଂସାରର ପଣ୍ଡିତଙ୍କୁ କାଟି ବସେଇ ଦିଆହବ, ବସ୍ତୁ ତା କାନ୍ଧରେ ଗୋଟେ ବସ କରାହବ ଆମ ଦର୍ଶନ ଯେମିତିକା। ସେ ଯୋଉ ସଂସାର ପାଇଁ ଏତେ କଥା ଆସୁ ଲୋକଙ୍କର କର୍ମକାଣ୍ଡ ଆମର ସବୁ କାଟି ପୋଡ଼ି ଦିଆହେଇଛି। ନହେଲେ ଗୋସ୍ୱାମୀମାନେ ଆଜି ଯାଇକି ବୃକ୍ଷ ତଳରେ କି ବୃନ୍ଦାବନରେ ମାଠଧୁକୁରି ଖାଇକି ହରିଭଜନ କରିଥାନ୍ତେ କି? ଜଗତରେ ସେମାନେ କିଛି କି ଆମର ମହାପ୍ରଭୁଙ୍କୁ ସେ ଜ୍ଞାନ ଭିତରେ କୌଣସି ଜିନିଷ ଉପରେ ଇମ୍ପୋର୍ଟାଣ୍ଟ ଦିଆଯାଏ ନା, କିନ୍ତୁ ସମସ୍ତେ ସେ ସ୍ଥିତିରେ ନାହାନ୍ତି ନା। ତେଣୁ ମହାପ୍ରଭୁ ଶିକ୍ଷା ଜଣେ ଯେତେବେଳେ ତ୍ୟାଗ କରିପାରିବନି ବିଶ୍ୱତା କ'ଣ କୁହା ହବ? ତୁମେ ସେଇଠି ରହିକି ଟ୍ରେନିଂ ନିଅ ଆଉ ଧୀରେ ଧୀରେ ବିଷୟ ପ୍ରତି ସ୍ପୃହା ହଟାଅ, ସାଧୁ ସଙ୍ଗ କର। କିନ୍ତୁ ଏଟା ଗୋଟେ ବହୁତ ବଡ଼ ଜିନିଷ, ଲସ୍ ଲାଭ ମୋର ଏମିତି ହେଇଗଲା ସେମିତି ହେଇଗଲା, ଏଟା ନୂଆ ଜିନିଷ କିଛି ନାହିଁ। ଲାଭ କ୍ଷତି ନୂଆ ଜିନିଷ ନୁହେଁ, ମାନ ସମ୍ମାନ ନୂଆ ଜିନିଷ ନୁହେଁ, ଆଉ କ'ଣ କହିଥିଲି ଛଅଟା ଜିନିଷ, ସୁଖ ଦୁଃଖ ନୂଆ ଜିନିଷ। ଏ ଚକ୍ର ସୁଖ ଦୁଃଖର ଗୋଟେ ଚକ୍ର ଆସିବ, ମାନ ସମ୍ମାନ ଗୋଟେ ଚକ୍ର ଆସିବ, ଲାଭ କ୍ଷତିର ଚକ୍ର, ଏ କର୍ମ ହିସାବରେ ଆସିବ। ଏଥିପାଇଁ ଏ ପାଇଁ ବିଚଳିତ କେବେ ଉଚିତ ନୁହେଁ, ସମାଜରେ ପୁରା ବିଚଳିତ ହଲଚଲ ହେଇଯାଉଛି ଆଉ। ଯେମିତି କରୋନା ଆସିଗଲେ ଲୋକ ହଲଚଲ ହେଇଗଲେ, କିନ୍ତୁ ସେ ଜାଣନ୍ତିନି ଭଗବାନ ଯଦି ବର୍ତ୍ତମାନ ଆନାଉନ୍ସ କରିଦିନ ପ୍ରଳୟ ହବ ତାହେଲେ କ'ଣ ହୁଅନ୍ତା? ପ୍ରଳୟ ହବ ବୋଲି କିଏ ଲୋକ ବିଶ୍ୱାସ କରୁଛି କି? ଭାବିଲେ ପ୍ରଳୟ କଥା ହେଲେ ତୁମେ କ'ଣ କୋଠା ବାଡ଼ନ୍ତ? ହବ ଜାଣିଛ ନା ନାଇଁ? ଲୋକ କ'ଣ ଜାଣିଛନ୍ତି ପ୍ରଳୟ ହବ ବୋଲି? ସବୁ ଜଳ ହେଇଯିବ, ସବୁ ଏକାକାର ହେଇଯିବ, କେବଳ ଜଳ ହେଇଯିବ। ଏ ତ ବର୍ତ୍ତମାନ ଜଳ ନାହିଁ, ସେତେବେଳେ ଶହେ ବର୍ଷ ପୁରା କଣ୍ଟିନ୍ୟୁସ୍, ଶହେ ବର୍ଷ ବିଲକୁଲ ସୂର୍ଯ୍ୟ ତାପ, ଏତେ ଜୋର ହବ ଦଶ ଗୁଣ ବାର ଗୁଣ ବଢ଼ିଯିବ ସୂର୍ଯ୍ୟ ତାପ। ଏବେ ତାଙ୍କ 40 ଡିଗ୍ରୀ ମାନେ ସେତେବେଳେ ହିସାବରେ ହିସାବ କର କେତେ ଡିଗ୍ରୀ ହବ। ଏଗୁଡ଼ା ସବୁ ପାଂଶୁ ପିଣ୍ଡ ଭଳିଆ ହେଇଯିବ, ଯୋଉ ଗୋବର ଗୋମାତାଙ୍କର ଯୋଉ ଗୋବର ପିଣ୍ଡଟା ପୋଡ଼ିଦେଲେ ଯେମିତି ପାଉଁଶ ସେଗୁଡ଼ା ସବୁ ହେଇଯିବ। ତାପରେ ପୁଣି ଏକବାର ଶହେ ବର୍ଷ ଏ ଲୁହା ବି କିଛି ରହିବନି, ଏ ଯୋଉ ଟାୱାର ପ୍ଲାଷ୍ଟିକ ବର୍ତ୍ତମାନ କ'ଣ ପ୍ଲାଷ୍ଟିକ ଗୁଡ଼ାକ ବା ହଉନି କ'ଣ ଏଟା ଡାଇଜେଷ୍ଟ ହଜମ ହଉନି, ତାକୁ କିଛି ରିସାଇକଲ କହୁଛନ୍ତି ନା, ତାକୁ ରିସାଇକଲ ହେଇପାରୁନି, ସବୁ ଯେତେବେଳେ ହେଇଯିବ ସବୁ ଠିକ ହେଇଯିବ, ବ୍ୟସ୍ତ ଭଗବାନ କରିଦେବେ, ବ୍ୟସ୍ତ କାହିଁକି ହଉଛି, ସବୁ ତ ଶୁଖିଯିବ ଆଉ କିଛି ରହିବନି ଆଉ। ତାପରେ ଏକ ବର୍ଷ ଶହେ ବର୍ଷ ଚାଲିବ ବର୍ଷା, ସଂକର୍ଷଣ ମୁଖରୁ ଏଣେ ଅଗ୍ନି ତଳୁ ଛାଡ଼ିବେ, ଉପର ସୂର୍ଯ୍ୟ ତାପ, ପୁରା ପୃଥିବୀ ପାଂଶୁ ପିଣ୍ଡ ଭଳିଆ ହେଇଛି। ତାପରେ ଆରମ୍ଭ ହବ ସାମ୍ପ୍ରତକ ବର୍ଷା, ପୁରା ଏ ଗୋଟିଏ ଅର୍ଣ୍ଣବ ହବ, ସାତ ସମୁଦ୍ର ବେଶି ଗୋଟିଏ ହବ। ସେତେବେଳେ ତୁମେ ନଥିପତ୍ର କ'ଣ କହୁଛ, ନଥି ପଟା କାଢ଼ରେ ତୁମେ ଇଣ୍ଟରନେଟ୍ ରଖିଛ, ତୁମେ ଇଣ୍ଟରନେଟ୍ ଥିବ କି ବାପା? ଯେତେବେଳେ ତୁମେ ଥିବ ନା ତୁମେ ଇଣ୍ଟରନେଟ୍ ଥିବ ନା ବ୍ରହ୍ମା ଥିବେ, ବ୍ରହ୍ମା ବି ଛାଡ଼ିବେ ବାପା ପଳେ ବ୍ରହ୍ମ ଲୋକରୁ, କେହି କିଛି ସବୁ ପ୍ରଳୟ ହେଇଯିବ। ମଣିଷ ମରଣା କଥା କହିବନି, ମଣିଷ ଭାବୁଛି କ'ଣ, ମୁଁ ତ ସେ ଓଡ଼ିଆରେ କହୁଥିଲି ମୁଁ ମଞ୍ଜି ଖାଇକି ମଞ୍ଜି ପୋତିଛି, ମୁଁ ଏଇଠି ରହିବି, ମରଣ କଥା କହିବନି ମଣିଷକୁ, ଆଉ ଯାହା କହିବ କହିବ, ସେ ମରଣ କଥା ଶୁଣିଲେ ମଣିଷ ଡରିଯାଉଛି ମରିଯିବି। କେତେ ମାନେ ସଂସାର ସବୁଠୁ ବଡ଼ ମାୟା ହେଲା ଏଇଟା, ଯେ ମରଣଟା ହବ ଏଇଟାକୁ କେବେ ଦିନ ମଣିଷ ଚିନ୍ତା କରୁନି, ବଡ଼ ମାୟା ଭିତରେ ସମସ୍ତ ରହିଛନ୍ତି ସଂସାର, ବଡ ମାୟା ସ୍ତ୍ରୀ ପୁତ୍ର କନେ ତ ୟାଠୁ ବଡ ମାୟା ହେଲା ଏଇଟା। କ'ଣ ଭୁଲିଯାଉଛୁ ଗୋଟେ ଜିନିଷ, କ'ଣ ସତ୍ୟ ଜିନିଷ, ଦୁଇଟା ସତ୍ୟକୁ ସେ ତୁଳସୀଦାସ ତାଙ୍କ ପଦରେ ଲେଖିଲେ, ଦୁଇଟା ସତ୍ୟକୁ ମଣିଷ ଭୁଲିଛି ଆଉ। ସେ ବାରବାର କହୁଛନ୍ତି ଆଉ, ଭାଇ ରାମ ନାମ ସତ୍ୟ, ମୃତ୍ୟୁଟା ସତ୍ୟ, ଏ ଦୁଇଟାକୁ ଦୁଇଟାଙ୍କ ଏକାଥର ମଲା ବେଳେ ହିଁ ଜଏଣ୍ଟ ହୁଏ, ହୁଏନି? ରାମ ନାମ ସତ୍ୟ ହେ ସେତେବେଳେ କହୁଥିବେ ମଣିଷ ମରିଗଲା ପରେ, ମୃତ୍ୟୁଟା ସତ୍ୟ, ରାମ ନାମଟା ସତ୍ୟ, ମଣିଷଟା ବଞ୍ଚିବାଟା କେବଳ ମଣିଷ ଭାବୁଛି ସତ୍ୟ, କେବଳ ଏତିକି ଏତିକି ମଣିଷ। ସେଥିପାଇଁ ଭଗବାନ ବର୍ତ୍ତମାନ କେଉଁ କେଉଁ ନୀତିରେ ସବୁ କହିଲେ, ତାତ୍ତ୍ୱିକ ଦୃଷ୍ଟିରୁ କହିଲେ, ପୂର୍ବରୁ ବୌଦ୍ଧ ମତକୁ ଅବଲମ୍ବନ କରିକି କହିଲେ, ବର୍ତ୍ତମାନ ଦାର୍ଶନିକ ମତ ନେବେ, ଏଟା ଦାର୍ଶନିକ, ଜାତସ୍ୟ ଧ୍ରୁବ ମୃତ୍ୟୁ ଏଟା ଦାର୍ଶନିକ ମାନଙ୍କର ମତ, ଦାର୍ଶନିକ ଫିଲୋସଫିକାଲ୍ ପଏଣ୍ଟରୁ କହୁଛନ୍ତି ଆଉ ଭଗବାନ ଏଠି ଏ ଶ୍ଳୋକଟି କହିଲେ, 87 ନମ୍ବର ଶ୍ଳୋକ ଅଉ ଚକ୍ରପାଦ ଲେଖିଲେ ଏ ଦାର୍ଶନିକମାନଙ୍କର ମତ, ବଳଦେବ ଦର୍ଶନଙ୍କର ଲେଖିଛନ୍ତି। ଜାତଶ୍ୟ ଧ୍ରୁବ ମୃତ୍ୟୁ ଧ୍ରୁବମ ଜନ୍ମ ମୃତ୍ୟୁ ଚ ତସ୍ମାତ୍ ପରିହାର୍ଯ୍ୟାର୍ଥେ ନ ତ୍ୱମ୍ ଶୋଚିତୁମ୍ ଅର୍ହସି। ଶୋଚିତୁମ୍ ଅର୍ହସି ବାରମ୍ବାର ଏ ଜିନିଷ କହୁଛନ୍ତି ଯେ ଜନ୍ମ ହେଉଛି ତାର ମୃତ୍ୟୁ ସୁନିଶ୍ଚିତ, ଧ୍ରୁବ ଅର୍ଥ ସୁନିଶ୍ଚିତ, ସୁନିଶ୍ଚିତ ନିଶ୍ଚିତ। ଏ ସଂସ୍କୃତ ଦେବଭାଷା ନା, ଆମେ ତ ପଢ଼ିନୁ କିନ୍ତୁ ଯେତିକି ଜ୍ଞାନ ଅଛି ଆମେ ସେତିକି ଜାଣିଛୁ। ନିଶ୍ଚିତ, ନିଶ୍ଚିତ ମାନେ କ'ଣ, ମାନେ ଷ୍ଟିଲ୍ ସମ୍ ଡାଉଟ୍ ଇଜ୍ ଦେୟାର, ନିଶ୍ଚିତ ହେଇଯିବ ତୁମ କାମଟା, ନିଶ୍ଚିତ ହେଇଯିବ କୁହନ୍ତି ନା, ଆପଣଙ୍କ କାମଟା ହେଇଯିବ ଯାଆନ୍ତୁ, ନିଶ୍ଚିତ ହେଇଯିବ, ନ ହେଇବି ପାରେ, ସୁନିଶ୍ଚିତ ନିଶ୍ଚିତ, ଗ୍ୟାରେଣ୍ଟି ଗ୍ୟାରେଣ୍ଟି, ସୁସ୍ଥ ଭାବରେ ନିଶ୍ଚିତ କରି କହିଲେ। ଧ୍ରୁବ ଅର୍ଥ ସେୟା, ଏଇଟା ସୁନିଶ୍ଚିତ, କ'ଣ ସୁନିଶ୍ଚିତ, ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ, ଧ୍ରୁବ ଜାତସ୍ୟ ହିଁ ଧ୍ରୁବ ମୃତ୍ୟୁ, ଜନ୍ମ ହେଇଥିବା ବ୍ୟକ୍ତିର ମୃତ୍ୟୁଟା ସତ୍ୟ, ଏଇଟା ମନେ ରଖିବ, ଜନ୍ମ ହେଇଥିବା ବ୍ୟକ୍ତିର ମୃତ୍ୟୁଟା ହଉଛି ଧ୍ରୁବ ସୁନିଶ୍ଚିତ, ଏଇଟାକୁ ମଣିଷ ମାନିବା ପାଇଁ ରାଜି, ଏଇଟା ହଉଛି ସବୁଠୁ ବଡ଼ ମାୟା। ଆଉ ଜଗତରେ କ'ଣ ହେଇପାରେ ବା ନ ହେଇପାରେ, କିନ୍ତୁ ମୃତ୍ୟୁ ନିଶ୍ଚିତ ହବ, ଏଇଟାକୁ ମଣିଷ କେବେ ଜାଣିପାରିବନି। ଯେତେବେଳେ ପୁରା ହାତ ଗୋଡ଼ ନ ଚାଲିବ ବସି ପଡ଼ିବ ସେତେବେଳେ କହିବ ମୁଁ ମରିଯିବି ତାହେଲେ ନା, ସେତେବେଳେ ମୁଣ୍ଡକୁ ଆସିବ ନିଶା ଯେ ମଦ ଖାଇଦେଲା ପରେ ଓହ୍ଲାଏ କେତେବେଳେ ତାର ସେ ଖାଇଥିବ ଜାଣିଥିବ, 4-10 ଘଣ୍ଟା ପରେ ଓହ୍ଲେଇବ ତାକୁ ଚିନ୍ତା ଆସିବ, ଏଠି ମୁଁ ଘରକୁ ଯିବାକୁ ପଡ଼ିବ ଟଙ୍କା ନାହିଁ, ନହେଲେ ସେ ଯେତେବେଳେ ଖାଇଦେଲା ତାର କ'ଣ ଚିନ୍ତା ଅଛି, ଆଉ ଚିନ୍ତା ନାହିଁ ତାର କେଉଁଠି ପଡ଼ିଛି କ'ଣ କରିବ। ମଣିଷ ବର୍ତ୍ତମାନ ସେ ନିଶା ଖାଇଛି ନା, ସଂସାର ନିଶା, ଆଉ ସଂସାର ନିଶା ତୁମର ପଶିଲା, ଆଉ ପଶିଲା ତୁମେ ନିଶା ଖାଇଛ ବର୍ତ୍ତମାନ, ଆଉ ଧନ ସ୍ତ୍ରୀ ପୁତ୍ର କନ୍ୟା ଯେଉଁ ଭୋଗଟା ଗୋଟେ ନିଶା ଭଳିଆ। ଆଉ ସେ କ'ଣ ଲେଖିଲେନି ମନବୋଧ ଚତୁଷା ଲେଖିଲେ ନା, ସ୍ୱପ୍ନ ନା ନା ଯଥା ସ୍ୱପ୍ନ, ସେଠି ଗୋଟେ ଅଛି ତାଙ୍କ ପଦ ଅଛି, ସ୍ୱପ୍ନ ଭଳିଆ ଭଲ ଭଲ ପଦ ସବୁ ସେ ମନବୋଧ ଚତୁଷା ସେ ଲେଖିଛନ୍ତି, ଯଥା ସ୍ୱପ୍ନ ଆରମ୍ଭଟା ମୋର ମନେ ପଡ଼ୁନି। ସେଭଳି ଇଏ ଗୋଟେ ନିଶା ସଂସାର, ଯେମିତି ଆମେ ମନା କରାଯାଉନି ସ୍ତ୍ରୀ ପୁତ୍ର କଣ ତୁମେ ଛାଡ଼ିଦେଇ ପଳେଇ, ଛାଡ଼ିଲେ ପଳେଇ ତୁମ ନିଶାଟା ତା ମୁଣ୍ଡରେ ତୁମେ ଛାଡ଼ିଦେଲେ ପଳେଇ କ'ଣ, ମଦ ଖାଇବା ଲୋକ ତାର ସେ ଜଙ୍ଗଲକୁ ଗଲେ ପିଇଦବ, ଏଠି ମାନେ ଓଲଟା ଅର୍ଥରେ ବୁଝିବେନି। ସଂସାରଟା କ'ଣ ବୁଝିବା ଦରକାର, ସ୍ତ୍ରୀ ପୁତ୍ର କନ୍ୟା କ'ଣ ବୁଝିବା ଦରକାର, ଗୋଟେ ଇମ୍ପୋର୍ଟାଣ୍ଟ ଗୋଟେ ସବୁଠୁ ବଡ଼ ଗୁରୁତ୍ୱ ହେଲା, ମଣିଷ ଶରୀର ପାଇଛି ମାନେ ସରସ୍ୱତ ଇନ୍ଦ୍ରିୟ ଅଛି, ତାର କିଛି କାମନା ଅଛି, ସମସ୍ତେ ସାଧୁ ହେଇପାରିବେ ନାହିଁ, କିନ୍ତୁ ଭଗବାନ ସମସ୍ତଙ୍କୁ ସାହାଯ୍ୟ କରିବା ପାଇଁ ଗୋଟେ ଜୀବ ଯାହାର ଇନ୍ଦ୍ରିୟ ଅଛି ଭୋଗ ଲାଳ ସାହାଯ୍ୟ, ତା ପାଇଁ ବି ନାରୀ ଗୋଟେ ସୃଷ୍ଟି କରିଛନ୍ତି, ଆଉ ନାରୀ ପାଇଁ ବି ପୁରୁଷ ସୃଷ୍ଟି କରିଛନ୍ତି, କିନ୍ତୁ ଏଇ ଯୋଉ ସିଷ୍ଟମଟା ସୃଷ୍ଟି କରିଛନ୍ତି ଭୋଗ ପାଇଁ ନୁହେଁ, ଗୋଟେ ଜୀବକୁ ଯୋଉ ସ୍ୱାମୀଟା ସ୍ତ୍ରୀ ଯୋଉ ବିବାହ ହଉଛନ୍ତି ପରସ୍ପର ପରସ୍ପରକୁ ସାହାଯ୍ୟ କରିବେ, କାରଣ ଏହାର କିଛି ଡିଜାୟାର ଅଛି ତାର କିଛି ଡିଜାୟାର ଅଛି କାମନା ଅଛି, ଦୁଇ ଜଣ ସହାୟତା କରିବେ ଠିକ ଅଛି, ପରସ୍ପରକୁ ଆଧ୍ୟାତ୍ମିକ ଜୀବନରେ ସହାୟତା କରିକି ପୁଣି ସେଇ ଲାଇନ୍କୁ ଆସିବ, ପରମାର୍ଥ ଜୀବନକୁ ଆସିବ। ଏଇଟା ଗୋଟେ ମଣିଷ ଧର୍ମ କ'ଣ, ଯିଏ ବାବା ଝିଅ କଥା ହବ, ଆମେ ତ ବାହାଚୁରା ହେଲୁ, ଆମର ମଦମାଂସ ଖାଇଲୁ, ଆମେ ଆମର ସଂସାର ଭିତରେ ରହିଲୁ, ଏଇଟା ଆମ ଧର୍ମ, ଲୋକମାନଙ୍କର ଧାରଣାଟା ଏଇଆ, ଯିଏ ତାର ଦୀକ୍ଷା ନେଲା ସିଏ ତାଙ୍କର ତାଙ୍କ ଦୀକ୍ଷା ଲାଇନ୍ ଗଲେ, ଆଉ ଆମ ଧର୍ମ ହେଲା ଆମେ ଆମର ମାଛ ମାଂସ ଖାଇବୁ, ଛୁଆ ପିଲା ରୋଜଗାର, ଛୁଆ ପିଲା ସଂସାରରେ ନେଇ ରହିବୁ, ଟଙ୍କା ପଇସା ରୋଜଗାର କରିବୁ, ଆମ ପାଇଁ ଆଉ କିଛି ପାପ ନାହିଁ। ଗୋଟେ ଲୋକର ଏଇଟା ଭ୍ରମ ଜିନିଷ ନା, ଭଗବାନ ତୁମକୁ ତୁମ ପାଇଁ ଗୋଟେ ବ୍ୟବସ୍ଥା କରିଛନ୍ତି, କାରଣ ପ୍ରଭୁ ଦେଖିଲେ ଜୀବ ବିବାହ ହେଲେ ବି ଜୀବାତ୍ମାର କ'ଣ ହଉଛି, ଜୀବାତ୍ମାର ଯୋଉ କାମନାଟା ବଢେ ଯଦି ବୈବାହିକ ଜୀବନରେ ସିଏ ରେଗୁଲେଟିଭ ନ ହେଇପାରିଲା, ସିଏ ସେଇଠି ଗୋଟେ ନେଟ୍ ତିଆରି କରିଦେଲା, କାରଣ ପ୍ରାୟ ଯେଉଁ ବିବାହ ପୂର୍ବରୁ ତାଙ୍କ ଅନ୍ତରରେ ଏତେ କିଛି ନଥାଏ, କାମନା ବାସନା ବା ଯାହା ଡିଜାର ଗୁଡ଼ା ଥାଏ, ଏତେ ପ୍ରକାର ପ୍ଲାନ ପ୍ରୋଜେକ୍ଟ ଏତେ ଈର୍ଷା ଦ୍ୱେଷ ଏଗୁଡ଼ା ନଥାଏ, ବିବାହ ହେଲା ମାତ୍ରେ ତାର ରେସ୍ପନ୍ସିବିଲିଟି ବଢ଼ିଗଲା, ଦାୟିତ୍ୱଟା ବଢ଼ିଗଲା, ଆଉ ବର୍ତ୍ତମାନ କଳିଯୁଗରେ ତ ଆହୁରି ବେଶୀ ଅସୁବିଧା ହେଇଗଲାଣି, କାରଣ ସାମାଜିକ ସ୍ତରଟା ସାମାଜିକ ଆବଶ୍ୟକତା ଏତେ ବଢ଼ିଯାଇଛି, ସେଥିପାଇଁ ଗାଁରେ କିଏ ରହିବା ପାଇଁ ଚାହୁଁନାହାନ୍ତି, ମୋ ପୁଅଟା କନଭେଣ୍ଟରେ ପଡ଼ିବ, ତେଣୁ ସେ ଗାଁରେ ରହିଲେ ପଇସା ହବନି, ବଜାର ଘାଟ ଗଲେ ରାସ୍ତା କଡ଼ରେ କେଉଁଠି ବସିକି ଶାଗ ଟିକେ ବିକିଦେଲେ 200 ମିଳିଲେ ମୋ ଛୁଆଟା ପାଠ ପଢ଼ିବି, ମୋ ସ୍ତ୍ରୀର ଏମିତି ଗୋଟେ ମୋ ଲୋକ ଘରେ ଖାଇବାକୁ ଧାରଣା ନଥିବ ଦେଖୁନ ବଡ଼ ମୋବାଇଲ ଖାଇବାକୁ ନଥିଲେ ତା ଘରେ ମୋବାଇଲ, କାରଣ ଆବଶ୍ୟକଟା ହେଇଗଲାଣି ବର୍ତ୍ତମାନ ଜୀବନରେ ଭୋଗଟା ଗୋଟେ ଆବଶ୍ୟକ ହେଇଗଲାଣି। ଭଗବାନ କିନ୍ତୁ ଏଥିପାଇଁ ତିଆରି କରୁନଥିଲେ ମଣିଷ, ମଣିଷକୁ ତିଆରି କରିଥିଲେ ତୁମର କାମନା ଅଛି କ'ଣ କରିବ, ତୁମେ ତ ଭଜନ କରିପାରିବନି ଦୂରାଚାରୀ ହେଇଯିବ। ଭଗବାନ କାହିଁକି ଗୋଟେ ଶରୀରକୁ ଯେତେ ଭୋଗ ଦେଲେ ଗୋଟେ ଜୀବନ କ'ଣ କଲାଣି ଭଗବାନ ଜାଣିଛନ୍ତି, କିନ୍ତୁ ଭଗବାନ ନାରୀ ପୁରୁଷକୁ ଯେଉଁ ସୃଷ୍ଟି କରିଛନ୍ତି ପରସ୍ପର ସହାୟତା କରିକି, ଗୁରୁଦେବ ସବୁବେଳେ ଏଇଟା କୁହନ୍ତି ଏଇଟା କୋପରେସନ, ତୁମେ ଯେଉଁ ବିବାହ ହଉଛ ସ୍ୱାମୀ ସ୍ତ୍ରୀକୁ କୋପରେଟ କରିବା ଦରକାର, ସ୍ତ୍ରୀ ସ୍ୱାମୀକୁ କୋପରେଟ କରିବା ଦରକାର, ଏଇଟା ଗୋଟେ କୋପରେସନ ଲାଇଫ। ଆଉ ସ୍ତ୍ରୀ ଚାହିଁବେନି ମୁଁ ଫାଇଦା ନେବି, ସ୍ୱାମୀ ଚାହିଁବେନି ମୁଁ ସ୍ତ୍ରୀ କତିରୁ ଫାଇଦା ନେବି, ସିଏ ତାକୁ ବିବାହ କରିବ, ସେ ତାର ଟଙ୍କା ପଇସା ମୁଁ ତାକୁ ଏନ୍ଜୟ କରିବି, ସେ ଖାଲି ରୋଷେଇବାସ କରିଦେବ ମୋତେ ନା, ଏ ଜୀବନ ନୁହେଁ, ଏ ଗୋଟେ କୋପରେସନ ଲାଇଫ। ପରସ୍ପରକୁ ସହାୟତା କର ଏବଂ ଆତ୍ମଚେତନା ଜାଗ୍ରତ କର, ଯେ ଆତ୍ମଚେତନା ଜାଗ୍ରତ ନ କରିପାରିଲ ଯାହା ଭାବନା ରହିଗଲା, କାରଣ ଆସକ୍ତି ରହିବ ହିଁ ରହିବ, ସ୍ତ୍ରୀ ପ୍ରତି ଆସକ୍ତି ଚାଲିବ, ନାତି ପ୍ରତି ରହିଯିବ, ପୁଅ ପ୍ରତି ରହିଯିବ, ପୁଣି ଆଉ ଗୋଟେ ସ୍ୱର ମିଳିବ। ସମସ୍ତଙ୍କୁ ଭଗବାନ ପାଖକୁ ଯିବାକୁ ପଡ଼ିବ ସ୍ୱରବନ୍ଧନ ପାଇଁ ଏ ମଣିଷ ଜନ୍ମରୁ, ଏଇଥିପାଇଁ ମଣିଷ ଜନ୍ମରେ ଆତ୍ମହତ୍ୟା କରିଦେଲେ କୁହନ୍ତି ତାକୁ ଆତ୍ମହତ୍ୟା କଲେ ତାକୁ ସ୍ୱର ମିଳିବନି, ଆତ୍ମହତ୍ୟା ସେଥିପାଇଁ ଲାଗେ ମଣିଷ ଜନ୍ମରେ। ପଶୁମାନଙ୍କ ପାଖରେ ଗୋଟେ ଆତ୍ମହତ୍ୟା, କୁକୁର ଆତ୍ମହତ୍ୟା କଲା, ଏଇଟା କେଉଁଠି ଲାଗୁଛି କି ମଣିଷ ପାଖରେ ଲାଗେ ଆତ୍ମହତ୍ୟା, କାହିଁକି ନା ଆତ୍ମାକୁ ଉଦ୍ଧାର କରିବାର ଏଠି ଗୋଟେ ଚାନ୍ସ ରହିଛି। ତୁମେ ବ୍ରହ୍ମଚାରୀ ହୁଅ, ଗୃହସ୍ଥ ହୁଅ, ଯାହା ବି ହୁଅ, କିଛି ଅସୁବିଧା ନାହିଁ, କାରଣ ତୁମର କିଛି କାମନା ରହିଛି, ଡିଜାୟାର ରହିଛି, କିନ୍ତୁ ଭଗବାନ ତୁମକୁ ସାହାଯ୍ୟ କରୁଛନ୍ତି, ତୁମେ ବିବାହ ହୁଅ ଏଇଭଳି ଭାବରେ ଚଳ, ପରସ୍ପରକୁ ସହାୟତା କର, ପୁଣି ଭାରି ପଳେଇ ଆସ। କିନ୍ତୁ ସଂସାର ସବୁଠୁ ବଡ଼ ମାୟା ରହିଲା ଭଗବାନଙ୍କର, ପ୍ରଭୁଙ୍କର ଗୋଟେ ବହୁତ ବଡ଼ ମାୟା। ବିଦୁର ମୈତ୍ର ସମ୍ବାଦରେ ସେ ଜିନିଷ ରହିଛନ୍ତି, ଏକାଦଶ ସ୍କନ୍ଧରେ ପ୍ରାୟ 3-4 ଥର ସେ ଶ୍ଳୋକକୁ ଦେଖିଲେଣି, ଏଇ ବଞ୍ଚିତ ମାୟା ପୁରୁଷ, ଏଇ ଯେଉଁ ଯୋଶୀ ନାରୀ ସହିତ ପୁରୁଷ ତେଳ ରହିଯାଉଛି, ବିଦୁର ମୈତ୍ରକୁ ସେ କଥା କହୁଛନ୍ତି, ସବୁବେଳେ ଚାହୁଁଛନ୍ତି ଦୁଃଖକୁ ଦୂର କରିବା, ସୁଖ ପ୍ରାପ୍ତ ହେବା। ଯେତେବେଳେ ବିବାହଟା ବିବାହ ଜୀବନ ଆରମ୍ଭ ହେଇଯିବ, ତାଙ୍କ ଦୁଇ ଜଣଙ୍କର ଗୋଟେ ପ୍ଲାନ୍ ଖାଲି, ସେ ଖାଇଲା ବେଳେ ସେ କପୋତ କୁପତି ଯେମିତି, ସେ କପୋତ କୁପତି ନାଇଁ ସବୁବେଳେ ବୁଲୁଥିବେ, ତାଙ୍କର ପ୍ଲାନ୍ ସବୁବେଳେ ସେ ଏୟାରପୋର୍ଟକୁ ଯାଆନ୍ତୁ, ଯେଉଁଠି ଯାଆନ୍ତୁ, ଯେତେବେଳେ ଦେଖିବେ ଦୁଇ ଜଣ ବସିଥିବେ, କ'ଣ କ'ଣ ଚାଲିଛି ଯୋଜନା, ଯୋଜନାଟା କ'ଣ ତାଙ୍କର ଚାଲିଥିବ ସବୁବେଳେ ପତି ପତ୍ନୀର। ଏ ଭାଗବତ କହୁଛନ୍ତି, ଆଉ ଆମେ କ'ଣ କାହାକୁ ଦେଖିକି କହୁଛୁ ନା, କ'ଣ ଭାଗବତ ବାଣୀବା, ପତି ପତ୍ନୀ କେବଳ ତାଙ୍କ ଯୋଜନା ହେଲା ଦୁଃଖଟାକୁ କିନ୍ତୁ ହଟେଇବା, କ'ଣ ଆମ ପରିବାର ଦୁଃଖ ପ୍ରୋବ୍ଲେମଟା ରହୁଛି, ଖୁମ୍ପା ଖମ୍ପି ଲାଗିଥିବ, ଯେତେବେଳେ ସେ ଏୟାରପୋର୍ଟ ବସିଥିବ ତୁମ ବାପା ତ ଏହା କହିଲା, ତମ ଭାଇ ତ ଏହା କହୁଛି, ତମେ ଏମିତି ଦେହା ହେଉଛି, ତାହା ହେଉଛି, ତାହା ହେଉଛି, ମୁଁ ସବୁ ବସିକି ଶୁଣେ, ଆରେ ଭାଇ କ'ଣ ସଂସାର, ଏଠି ଏୟାରପୋର୍ଟରେ ଏସି ଭିତରେ ବସିଛ, ଟିକେ ଶାନ୍ତିରେ ବସ ଟିକେ ମଣିଷ, ମୁଁ ବସିସ ମୋ ଦେହ ଜରି ଯାଇଛି, ବୁଲି ବୁଲି ଟ୍ରାଭେଲିଂ କରିକି 25 ବର୍ଷ ମୋ ବାବାଜୀ ହେଲା ପରେ ଟ୍ରାଭେଲିଂ କରିଛି, ରେଲୱେରେ ଯାଏ ସବୁ, ଏବେ ସିନା ଇଏ କେଉଁ ଫ୍ଲାଇଟ୍ରେ ଚାଲୁଛି, ଆଗରୁ ଏକ ନମ୍ବର ଯେଉଁ କ'ଣ ପଇସା ନଥାଏ, ଯେତେବେଳେ ସେତେବେଳେ ପ୍ରୋଗ୍ରାମ କରେ ମୋତେ 5 ପଇସା ବି ନଥାଏ, ଏ ଯେଉଁ ରେଲୱେ ଷ୍ଟେସନ କ'ଣ ଆମର ଯେଉଁ ଟିକେଟ୍ ମାଗଣା ଯେଉଁ ପୁରୀ ଏକ୍ସପ୍ରେସ, ଏସବୁ ସେଥିରେ ମୁଁ ବସିକି ଯାଏ, 10 ବର୍ଷ ସେଥିରେ ଟ୍ରାଭେଲିଂ କରିକି ମୁଁ ପ୍ରୋଗ୍ରାମ କରିଛି, ଟିକେଟ୍ ଗୋଟେ ଏକ୍ସପ୍ରେସ ଟିକେଟ୍ ଆଉ ଏତେ ପଇସା କେଉଁଠୁ କାହିଁ ଖର୍ଚ୍ଚ କରିବି ମୁଁ, ସେଥିରେ ତ ମୁଁ ଯାଏ, କେତେ ପାସେଞ୍ଜର ଓହ୍ଲେଇବ, କେତେ ପାସେଞ୍ଜର ଯିବେ, ସେ କ'ଣ କଥା ଯାଉଛନ୍ତି, କ'ଣ କହୁଛନ୍ତି, ମୁଁ ସେଠୁ ମୋ ସ୍ୱର ସବୁ ଜରି ଯାଇଛି, ସଂସାରକୁ ଆଉ ଅନ୍ୟ ଆଉ କିଛି ଇଚ୍ଛା ନାହିଁ ଭାଇ, ସଂସାର କ'ଣ ଏତେ କଷ୍ଟ, ଆମକୁ ପିତାମାତା ଯେତିକି ଶିଖେଇ ନଥିଲେ ସଂସାର, ଆମେ ଖାଲି ଶୁଣି ଶୁଣି ସେତିକି ଶିଖିଗଲୁ, ଲୋକମାନେ କେତେବେଳେ ଗୋଟେ ଶାନ୍ତିରେ ବସୁନାହାନ୍ତି, ତୁମେ ରାଜଧାନୀ ଏକ୍ସପ୍ରେସରେ ଯାଇଛି, ସେ ଫ୍ଲାଇଟ୍ରେ ଯାଇଛି, ଆମେରିକା ଯୋଉଠି ଯୁଆଡ଼େ ଯେତେ ଯୋଉଠି ଯାଅ ଦେଖିବ ସବୁବେଳେ ଖୁମ୍ପା ଖୁମ୍ପି ଲାଗିଥିବେ, କପୋତ କୁପତି, ଶାନ୍ତି ଆଉ କେଉଁଠି ନାହିଁ, ସବୁବେଳେ ତାଙ୍କ ଯୋଜନା ଚାଲିଥିବ, କ'ଣ ଭାଗବତ ବାଣୀଟା ମୋର ମନେ ପଡ଼େ, ବିଦୁର ମୈତ୍ର ସେ କହିଛନ୍ତି, ସବୁବେଳେ ଚାହୁଁଥିବ ସ୍ୱାମୀ ସ୍ତ୍ରୀ ଦୁଇ ଜଣଙ୍କର ଯୋଜନା ଚାଲିଥିବ, କେମିତି ଦୁଃଖଟାକୁ ହଟେଇବା, ସୁଖର ସଂସାର ଆଣିବା, ହାପି ହୋମ୍ ଲେଖିବା, ଆଉ ମୁଣ୍ଡରେ ଢୁକିଛି ଆଉ ହାପି ହୋମ୍, ଆଉ କିଛି ଭଗବାନଟା କହୁଛନ୍ତି ଦୁଃଖାଳୟ ବୋଲି, ତୁ ହାପି ହୋମ୍ କ'ଣ ଲେଖୁଛୁ, ଯେତେ ତୁମେ ହାପି ବାର୍ଥଡେ ହାପି ଇଏ ତୁ ହାପି ଲେଖିଦେବୁ, ଏଇଠି ହାପି ଅଛି, ତମ ପାଗଳ ଭାବୁଛୁ, ଆମେ ନାଲି କପଡ଼ା ପିନ୍ଧିକି ପାଠ ପଢିକି ମୁଣ୍ଡ ଯେଉଁ କେଶ କାଟୁଛୁ ଆମ ଭାଇଆ ନା କ'ଣ, ଲୋକଙ୍କୁ ତ ବୁଝିହେବନି, ଖାଲି ମୁଁ ବସିକି ଦେଖାରେ କ'ଣ ସଂସାର ପ୍ରଭୁଙ୍କର ମାୟା, କିନ୍ତୁ ଗୋଟିଏ ଜିନିଷ କହିବା ବଡ଼ ମାୟା, ଗୋଟିଏ ଜିନିଷ ଯଥେଷ୍ଟ ଅମୃତ, ଜନ୍ମ ହେଇଥିବା ଲୋକ ନିଶ୍ଚିତ ମରିବ, ସୁନିଶ୍ଚିତ ନିଶ୍ଚିତ ନା ସୁନିଶ୍ଚିତ, ସେଇଟା ଭୁଲିଯାଉ, ସେଇଟା ତ ବଡ଼ ମାୟା, ମୃତ୍ୟୁଟା ଯଦି ମଣିଷ ଚିନ୍ତା କରନ୍ତା ସାଙ୍ଗେ ସାଙ୍ଗେ ତା ଠିକ ରାସ୍ତାକୁ ପଳେଇ ଆସିବ, ଯଦି ଆଜି ଏଇ ଦେଖୁନା କରୋନାକୁ କରୋନା ଆସିଗଲା, ଲୋକ ପୁରା ସାଇଜ ହେଇଗଲେ ନା ଆଉ, କରୋନା ଆସିଗଲା ଅଧା ଲୋକ ସେ କରୋନା ଦେବୀ ବୋଲି ତାକୁ ସେ ଜୀବାଣୁଟାକୁ ଦେବୀ ବୋଲି କହି ପୂଜା କଲେଣି ମରିବାକୁ ଡର, କରୋନା ଗୋଟେ ଦେବୀ ତା ନାଁ ଗୋଟେ ବାହାର କରିଦେଲେ, କେତେ ଡର ଲୋକଙ୍କର, ପୂଜା ଅର୍ଚ୍ଚନା ଯଜ୍ଞ କିଏ କୁଆଡ଼େ କ'ଣ କରିକି, ମଣିଷ କେବଳ ମୃତ୍ୟୁଟାକୁ ଜାଣିଦେବ, ଓଡ଼ିଆରେ ଗୋଟେ କୁହନ୍ତି ନିଶ୍ୱାସକୁ ବିଶ୍ୱାସ ନାହିଁ, କେତେବେଳେ ବନ୍ଦ ହେଇଯିବ ଗଲା, ଗୋଟେ ଆପଣଙ୍କ ବଡ଼ କଥାଟା ନା କ'ଣ, ଭଗବାନ ସେ ଜିନିଷ କହୁଛନ୍ତି ଜାତସହି ଧ୍ରୁବ ମୃତ୍ୟୁ, ଧ୍ରୁବ ମୃତ୍ୟୁ ଧ୍ରୁବ ଜନ୍ମ ମୃତ୍ୟୁ ସେ ଧ୍ରୁବଟା ଦିଆଡ଼ ଲାଗିଲା, ଜନ୍ମ ହେଇଥିବା ବ୍ୟକ୍ତିର ମୃତ୍ୟୁଟା ହେଉଛି ଧ୍ରୁବ, ଆଉ ମରୁଥିବା ବ୍ୟକ୍ତିର ଜନ୍ମଟା ହେଉଛି ଧ୍ରୁବ, ତାହେଲେ କଉ ଧ୍ରୁବଟା କେଉଁଠି ଲାଗିଲା, ନିତ୍ୟ ସୁନିଶ୍ଚିତ କେଉଁଠି ରହିଲା, ଜନ୍ମ ମୃତ୍ୟୁ ହେଉଛି ସୁନିଶ୍ଚିତ, ଭଗବାନ ଏଟାକୁ ଦାର୍ଶନିକ ମତରେ ଅର୍ଜୁନ କାଟୁଛନ୍ତି, ଅର୍ଜୁନ ତୁମେ ମାରିଦେଲେ ସେ ଜନ୍ମ ହବ, ନ ମାରିଲେ ବି ମରିବେ, ମରିଲେ ଜନ୍ମ ହବ ବାସ, ଆଉ ତେଣୁ ଧର୍ମ ଯୁଦ୍ଧରେ ମାରିଲେ ତୁମର ଧର୍ମ ରହିଲା, ସେ ଗର୍ଭବାସ କରିବେନି ସ୍ୱର୍ଗକୁ ଯିବେ, ଭଗବାନ ଭଗବାନ ନା, ଭଗବାନ କଣ ଏମିତି ପ୍ରବଚନ ଦେଇଛନ୍ତି, ସେ ଭଗବାନ ଆଉ ସବୁ ସବୁଠୁ ଆବସଲ୍ୟୁଟ୍ ଜିନିଷଟା କହିଛନ୍ତି ନା, ତସ୍ମାତ୍ ଅପରିହାର୍ଯ୍ୟ ଥିଏ ନତମ ସୋଚି ତୁମ ରହସି ଅପରିହାର୍ଯ୍ୟ, ଆଚ୍ଛା ଅପରିହାର୍ଯ୍ୟଟା କେଉଁଠି ଲାଗିବ, ତସ୍ମାତ୍ ଅପରିହାର୍ଯ୍ୟ ଅପରିହାର୍ଯ୍ୟ ନ ତୁମ ସୋଚି ତୁମ ଅର୍ହତି, ଧର୍ମ ପାଳନ କରିବାଟା ତୁମର ଅପରିହାର୍ଯ୍ୟ ନିଶ୍ଚିତ, ଏଟା ଯେଭଳି ଜନ୍ମ ମୃତ୍ୟୁଟା ଗୋଟେ ଅପରିହାର୍ଯ୍ୟ ଜିନିଷ, ସେଟା ନିଶ୍ଚିତ ହବ ହିଁ ହବ, ଧର୍ମ ପାଳନ କରିବା ତୁମର ସେମିତି ନିଶ୍ଚିତ, ଦେଖ ଅନୁବାଦରେ କଣ ଲେଖିଲେ, ଯେ ଜନ୍ମ ହୋଇଛି ତାର ମୃତ୍ୟୁ ସୁନିଶ୍ଚିତ ଏବଂ ମୃତ୍ୟୁ ଲାଭ କରିଛି ତାର ଜନ୍ମ ସୁନିଶ୍ଚିତ, ତେଣୁ ଯେତେବେଳେ ତେଣୁ ଏହା ଯେତେବେଳେ ଅପରିହାର୍ଯ୍ୟ, କର୍ତ୍ତବ୍ୟ ସମ୍ପାଦନ ପଛିବା ଉଚିତ ଉଚିତ ନୁହେଁ କି ଦୁଃଖ ପ୍ରକାଶ କରିବା ଉଚିତ ନୁହେଁ, ଜନ୍ମ ମୃତ୍ୟୁ ଯେତେବେଳେ ଅପରିହାର୍ଯ୍ୟ ହେଇଗଲା କର୍ତ୍ତବ୍ୟଟା ସେଭଳି ଅପରିହାର୍ଯ୍ୟ ହେବା ଦରକାର, ଧର୍ମଟା ତୁମର ଅପରିହାର୍ଯ୍ୟ ହେବା ଦରକାର, ଦୁଃଖ କାହିଁ କରୁଛ, ଭାବାର୍ଥ ଜୀବନର କର୍ମ ଅନୁଯାୟୀ ବ୍ୟକ୍ତିକୁ ଜନ୍ମ ଗ୍ରହଣ କରିବାକୁ ପଡିବ ଏବଂ ନିର୍ଦ୍ଦିଷ୍ଟ କର୍ମ ଶେଷ କଲା ପରେ ଅନ୍ୟ ଏକ ଜନ୍ମ ନେବା ନିମିତ୍ତ ତାକୁ ମୃତ୍ୟୁବରଣ କରିବା, ଏଟା ବାଧ୍ୟ, ଜୀବନର କର୍ମ ଅନୁଯାୟୀ ବ୍ୟକ୍ତିକୁ ଜନ୍ମ ଗ୍ରହଣ କରିବାକୁ ପଡିବ, ଏ ସ୍ଥାନରେ ଜନ୍ମ ହେଉଛି, କିଏ ବିଦେଶରେ ଜନ୍ମ ହେଉଛି, ଦେଖୁନାହାନ୍ତି କିଏ ବିଦେଶରେ ଜନ୍ମ ହେଉଛି, କିଏ ଚାଇନାରେ ଜନ୍ମ ହେଉଛି, କିଏ ଇଣ୍ଡିଆରେ ଜନ୍ମ ହେଉଛି, ପୁଣି ଭାରତ ଭିତରେ ଓଡ଼ିଶା ଭିତରେ ଦେଖୁନାହାନ୍ତି କିଏ ଟ୍ରାଇବାଲ ବେଲ୍ଟ ଗୁଡ଼ାକରେ ଜନ୍ମ ହେଉଛନ୍ତି, କିଏ ସିଟିରେ ଜନ୍ମ ହେଉଛି, ତାର ବାପା ଅଲଗା, ତାର ପରିବେଶ ଅଲଗା, ଏସବୁ ସବୁ କର୍ମ ସହିତ ଲିଙ୍କ ରହିଛି, ମଣିଷ ବାପର କର୍ମକୁ ବୁଝିପାରୁନି, କର୍ମକୁ ବୁଝୁନି, ବିଶ୍ୱାସକୁ ଏ ଯେଉଁ ମୃତ୍ୟୁକୁ ବୁଝୁନି, କର୍ମଚକ୍ର ସେତିକି ଜାଣିପାରେ ନା, ଭାରତର ଲୋକମାନଙ୍କର ତ ଟିକେ ଟିକେ ଥିଲା, ଆଗରୁ ବହୁତ ଥିଲା, ଏଟା ପୁରା କର୍ମ ବିଶ୍ୱାସଟା ଏତେ ତାଙ୍କର ଥିଲା, ଟିକିଏ କ'ଣ ହେଲା ମାନେ ଜାତକୁ ଧରି ଦୌଡ଼ିବେ, କାହା କତିକି ଏ ଯେଉଁ କ'ଣ ହେଲା ଥାନ୍ତି ଆମର ପୁରୋହିତ ନା କ'ଣ କ'ଣ ନାୟକ ସେ ଜ୍ୟୋତିଷ କତିକି ଯିବେ, ସେ ଦେଖିଲ କ'ଣ ମୋ ଦଶା ପଡ଼ିଲା କି, ସେ କହିଲେ ତୋର ଏଇ ଦଶା ପଡ଼ିଛି ତୁ ଏଇଟା କର, ଯା ସେ କାହିଁ ପୂଜା କର, ଏଇଟା କର ସେଇଟା କର, କାରଣ ସେ ଭଲ ଭାବରେ ଜାଣିଥିଲେ ଯେ ଏଇଟା ମୋର କର୍ମରୁ ଏଗୁଡ଼ାକ ଆସୁଛି, ସେଥିପାଇଁ ସେ ଟଏଲେଟ୍ ଶିଖୁଥିଲେ, ସହିଷ୍ଣୁତା ଶିଖୁଥିଲେ, ବର୍ତ୍ତମାନ କ'ଣ ସେଇଟା ଶିଖୁଛନ୍ତି କି, ବର୍ତ୍ତମାନ କୋର୍ଟ କୋର୍ଟ ହେଲା ନ୍ୟାୟ ଦେବ ଆମକୁ, କୋର୍ଟ ନ୍ୟାୟ ଦେବା ତୁମେ ଏ ଯେଉଁ ବିଶେଷ ବର୍ତ୍ତମାନ ଗୋଟେ ଦୁଃଖ ଲାଗୁଛି, ଏ ଯେଉଁ ବୈବାହିକ ଜୀବନଟା ମୋତେ ଏତେ ଦୁଃଖ ଲାଗୁଛି, ଭାଇ ତୁମେ ବିବାହ ହଉଛ ପୁଣି ଗଣ୍ଡଗୋଳ ଲାଗିକି ସବୁ ସ୍ୱାମୀ ସ୍ତ୍ରୀ ବିଚ୍ଛେଦ ହଉଛ, ପୁଣି କୋର୍ଟ କେସ୍କୁ ଯାଉଛ, ତୁମର ଯଦି ବିଚ୍ଛେଦ କାରଣ ତୁମେ ଏଗୁଡ଼ାକ ସବୁ ଏଇଟା ତୁମର କର୍ମ ନା, ଏଇଟା କର୍ମ ନା ପୂର୍ବର କର୍ମ ନା, ତୁମେ କ'ଣ ଭାବୁଛ ଏଇଟା ଅଟୋମେଟିକ ହେଇଯାଉଛି ନା କ'ଣ, ତୁମର ପୂର୍ବର କର୍ମ ଆଉ ତୁ ସେଭଳିଆ ବୁଦ୍ଧି ଆସିବ, ହଜାର ଲୋକ ମନା କଲେ ତୁ ବିବାହ ହବନି କ'ଣ ନା, ମୁଁ ତାକୁ ବାହା ହେବି ଆଉ, ଆରେ ତା କର୍ମଟା ବା ସେଟା ସେ ଭୋଗିବ, ସେଟା ତା ସୁଖ ଦୁଃଖଟା ତାର ସ୍ତ୍ରୀ ମାଧ୍ୟମରେ ସେ ଭୋଗିବ, ତୁମେ କହ ତାକୁ ବାହା ହବନି, ହବ କି ଏଇଟା ତା ପାଇଁ ଆଲଟମେଣ୍ଟ ହେଇକି ରହିଯିବା, ମଣିଷକୁ ଯେଉଁ ସମ୍ବନ୍ଧଟା ଯୋଡ଼ା ହେଉଛି କର୍ମ ଯୋଡ଼େ, କ'ଣ ବୁଝିପାରିଲେ ନା ନାହିଁ, କର୍ମଟା ସମ୍ବନ୍ଧ ଯୋଡ଼ିଦେବ, ଏମିତି କର୍ମ ରହିଛି ଯେମିତି ଅଫିସଟା ଦେଖୁନାହାନ୍ତି ଆପଣଙ୍କର ସୁଖ ଦୁଃଖ ଯେମିତି ଭୋଜିବାର ଥିବ, ଆପଣ ଭୋଗିବାର ଥିବ କର୍ମ ହିସାବରେ ସେ ଡିପାର୍ଟମେଣ୍ଟ ଯାଇ ପଢ଼ିବା, ଏ ପୋଲିସ ଡିପାର୍ଟମେଣ୍ଟ ଯିଏ ପଢ଼ିଛନ୍ତି ସେ ଗୋଟେ ପୋଲିସ ଆମର ଥାଏ କ'ଣ ସେଟା ଆମର କ'ଣ ତାଙ୍କୁ କୁହନ୍ତି, ମୁଁ ଯେଉଁ ଆମର ଯେମିତି ପଟ୍ଟାମୁଣ୍ଡି ପୋଲିସ ଷ୍ଟେସନରେ ଥାଆନ୍ତି ତାଙ୍କୁ କ'ଣ କୁହନ୍ତି ହେଡ଼କୁ, ଆଇଆଇସି, ହଁ ମୋର ଏତେ ଧାରଣା ନାହିଁ ସେଗୁଡ଼ା, ସେ ଆଇଏଏସ୍ ଥରେ ଆସିଥିଲେ ମୁଁ ତାଙ୍କୁ ସିଏ କ'ଣ ଆଉ ଜଣେ ଆମର ଭକ୍ତ ଥିଲେ ସେ ନେଇଥିଲେ ମୋତେ ଗୋଶାଳା ଦେଖାନି କହିଲେ ବାବା କୁହନି କୁହନି ଏଇ ବଦମାସିଆଙ୍କ ସାଙ୍ଗରେ ଆମେ ଦିନ ରାତି ଦିନ ଯାଉଛେ ଆମେ କ'ଣ ଠାକୁରଙ୍କୁ ଡାକିବୁ ମୁଁ କହିଲି ଚାକିରି ଛାଡ଼ି ଦେଉନାହାନ୍ତି କହିଲେ ଆଜ୍ଞା କୁହନ୍ତୁନି ମୁଁ ବର୍ତ୍ତମାନେ ଏମିତି କରିଦେଲାନି ଚାକିରି ଛାଡ଼ିଲା ମାନେ ପେନ୍ସନ୍ ଦେବନି ଏତିକି ବର୍ଷ କରିବାକୁ ପଡ଼ିବ ତାର ଇଚ୍ଛା ନାହିଁ ପଇସା ବି ଅଛି ଖସିପାରିବନି ବାବା ଆଉ ବୁଢ଼ା ହେଇଗଲେ ପେନ୍ସନ୍ ବି ଯିବ କର୍ମଦକ୍ଷଣ କେମିତି ପଡ଼ିଛି କହିଲେ ଇଚ୍ଛା ନାହିଁ କହିଲେ ଖାଲି ଏଇ ବଦମାସିଆଙ୍କୁ କାଲି ସାଙ୍ଗରେ ମୋ କାମ କରିବି ସକାଳୁ ଉଠିବୁ ତ ଏଇ ଜିନିଷ ଏଇଠି ଚୋରି ହେଲା ଏଇଠି ବଦମାସ ହେଲା ଏଇଠି ହେଲା ଏଇଠି ମାଡ଼ ପିଟି ଲାଗିଲା ଏଇଠି ତାକୁ ମର୍ଡର କଲାଣି କର୍ମ ଦେଖୁନ ଏ ଯେଉଁ ଓକିଲତି କାମ ଯିଏ କରୁଛନ୍ତି ତାଙ୍କର କ'ଣ ସକାଳୁ ଉଠିବେ ତାଙ୍କର ସିଂହ ଭଗବାନ ଡାକିବେ ପ୍ରଭୁ କେମିତି ଏଇ କନଫ୍ଲିକ୍ଟ କାମଟା ଆସି ଆମ ଭିତରେ ପହଞ୍ଚୁ ବିଚିତ୍ର ଦେଖୁନ ତାଙ୍କ ଜୀବନଟା କେମିତିକା କାହାର କେମିତି କର୍ମ ଏସବୁ ବୃତ୍ତି ଏଟା ପୂର୍ବରୁ ରହିଛି ନା ଆଉ କିଏ କ'ଣ ବୃତ୍ତିରେ ଚଳିବ ଏଟା କ'ଣ ତୁମେ କହିଦେଲ ହବନି ଓକିଲ କ'ଣ ସକାଳୁ ଉଠିଲା ମାନେ ତା ମୁଣ୍ଡଟା ଖାଲି ଖେଳିବ ସିଏ ତାକୁ ମାରିକି ଆଇଲା ଇଏ ତାକୁ ପିଟିଲା ତା ଜମି ସିଏ ନେଇଗଲା ତା ହଡ଼ପ କଲା ତାଙ୍କ ବୁଦ୍ଧି ସେଥିରେ କର୍ମ ଆଇ ଡକ୍ଟର ଦେଖୁନ ଡକ୍ଟର ସକାଳୁ କ'ଣ ଆଜିକାଲି ଡକ୍ଟର କଥା ମୁଁ କହିବି ଆଜିକାଲି ଡକ୍ଟର ତ ସବୁ ଭଲ ତାଙ୍କୁ ସବୁ ଭଲ ଟ୍ରେନିଂ ଦିଆହେଲାଣି ସେମାନେ ବେଶୀ ରାଗାରାଗି କରୁନାହାନ୍ତି ବେଶୀ କଥା କହୁନାହାନ୍ତି ମଧୁର କଥା କହୁଛନ୍ତି ପଇସା ପ୍ରଚୁର ଦେଉଛନ୍ତି ଆଉ ଏ ପଇସା ପ୍ରଚୁର ଶୋଷ ଆସୁଛି ଏ ଲୋକ ଯୋଉ ଗଲେ ନା 30-40 ହଜାର ତ ନେଇଗଲେ ପଶିଗଲା ମାନେ 5 ହଜାର ଖାଲି ପଶିବ 5 ହଜାର ବୁଝିପାରିଲେ 5 ହଜାର ପଶିଲା ବେଳକୁ ତାଙ୍କୁ ସେମିତି ମିଳୁଛି ପଇସା ସେ ପୁରା ବାପ ମା ଭଳିଆ କଥାବାର୍ତ୍ତା କରୁଛନ୍ତି ଭାରି ସୁନ୍ଦର କଥାବାର୍ତ୍ତା ଆଗରୁ ଡକ୍ଟର କତିକି ଯାଇଛ ଭାବିଲେ ଯାଇଛ କ'ଣ କହିବ କହିବେ ଆଜ୍ଞା ପେଟ ଏଇ କ'ଣ ଖାଇଛୁ କିରି ବସିଥିବ ବସ ଏତେ କଥା କାହିଁକି କହୁଛୁ ଗାଳି ଦେଉଥିଲେ ଡକ୍ଟର ବର୍ତ୍ତମାନ ଗାଳି କିଏ ଦେଉଛି କିଛି ନାହିଁ ସେତେବେଳେ ବସୁନୁ ଚୁପିଣୁ ମୁଁ ଜାଣିନି ତୁ କ'ଣ କହୁଛ ଅଧିକା କଥା କହନି ସେ ମୋର ମନେ ଅଛି ସେ ମୋତେ ବାରିପଦାରେ ରହୁଥିଲି ସେଠି ଗୋଟେ ଥାଏ ସେ ଅମ୍ବିକା ହୋମିଓପାଥି ନା କ'ଣ ସିଏ ତା ନାଁ ମୁଁ ଭୁଲିଗଲି ମଙ୍କିମ୍ ତା ନାଁ ସେ ଭଲ ବହୁତ ହୋମିଓପାଥିକରେ ବହୁତ ସେ କ'ଣ ଗୋଟେ ମରା ହେଇଥିଲା ମାନେ ହୋମିଓପାଥିକ ଔଷଧ ମାଗିଲି ଆମର ସମସ୍ତେ ଖାଆନ୍ତି ମୁଁ ଯାଇ ମୁଁ କହିଲି ଦେହ ହୋମିଓପାଥିକ ଔଷଧ ସେ ଜାଣିଛି ଦେଇଦେଲା ମୋର ଏତେ ଧାରଣା ନାହିଁ ଆଉ ମୁଁ ତାକୁ ଖାଇଦେଲି ଖାଇଦେଇକି ମୁଁ ଆଉ ସେତେବେଳେ ଡାଇବେଟିସ୍ ନୂଆ ବାହାରି ଥାଏ ମୁଁ କଲେଜରେ ପଢୁଛି ଡାଇବେଟିସ୍ ନୂଆ ବାହାରି ଥାଏ ମୁଁ ଗୋଟେ ପଢ଼ିଦେଲି ପରିସ୍ରା କଲା ପରେ ପିମ୍ପୁଡ଼ି ଲାଗିଲା ସେଟା ଡାଇବେଟିସ୍ ଆଉ ମୁଁ ପରିସ୍ରା କଲି ତାପରେ ମୁଁ ପରିସ୍ରା ଯାଇକି ଆସି ଦେଖିଲା ପିମ୍ପୁଡ଼ି ଗୁଡ଼ା ଲାଗିଛନ୍ତି ଆମର ସିନା ମୁସିଲ ସାଇକେଲ ମାରିକି ଚାଲିଲି ମୁଁ କହିଲି ଆଜ୍ଞା ଏମିତି ପିମ୍ପୁଡ଼ିକୁ ଲାଗୁଛନ୍ତି ଯା ତୁମକୁ କିଏ କହିଲା ଏଗୁଡ଼ା ତୁମକୁ କିଏ ତ ମୁଣ୍ଡରେ ମୋତେ ଭାଗ ଏଠୁ ସେଟା କାହିଁ ତୁ କିଏ କହିଲା ଡାଇବେଟିସ୍ ହବ ସେ ଏମିତି ମୋତେ ଫଟକାର ଲଗେଇଲେ ଲୋକଙ୍କ ଆଗରେ ମୁଁ ସିଧା ଉଠିକି ଆଇଲି କହିଲା ସେ ମେଡ଼ିସିନ ତୁମେ ଖାଉଛ ସେ ମେଡ଼ିସିନର ଗୁଣ ହେଲା ସେୟା ତୁମେ ସେଟା କ'ଣ କ'ଣ ଦେଖିବା ଦରକାର କେଉଁ କଥା ନଡ଼ିବ ଏ କର୍ମ ବା ଡକ୍ଟର ଦେଖୁନା ସେ ରୋଗୀ ଗୋଟେ ସକାଳୁ ଉଠିବେ ମଳମୂତ୍ର ସାନ ଘାଣ୍ଟି ହେବେ ୟାକୁ ଅପରେସନ କର ତା ଛାତି ଅପରେସନ କର ତା ନାକ ଅପରେସନ କର ତା କର୍ମ ସେମିତି ଆଉ ଭଲ ଉପକାର କରୁନି କର୍ମ ବା ସବୁ ଆଲୋଟମେଟ୍ ହେଇକି ରହିଛି କର୍ମ ହିସାବରେ ସଙ୍ଗୀ ମିଳିବ କର୍ମଟା ନେଇକି ତୁମ ସମ୍ବନ୍ଧ ଯୋଡ଼ିବ ତା ଦେହରେ ସୁଖ ଦୁଃଖ ମିଳିବ ଆଉ ଦୁଃଖ ଏଠି କାହାକୁ ଆଉ ଦୋଷ ଦେଲେ ହବନି ତୁମକୁ ଯୋଉ ଦୁଃଖଟା ପାଇବାର ଅଛି ସୁଖଟା ପାଇବାର ଅଛି ତୁମ କର୍ମ ହିସାବରେ ସେଭଳିଆ କର୍ମ ମିଳିବ ସେଭଳିଆ ସଙ୍ଗୀ ମିଳିବ ଶୋଇଲା ଆଉ କ'ଣ ସଙ୍ଗୀ ମାନେ କ'ଣ ଏ ସ୍ତ୍ରୀ ମିଳୁଛି କେମିତି ମିଳୁଛି ଆଉ ଲୋକ କ'ଣ ମୁଣ୍ଡ ପିଟେ କାହିଁକି ତୁମକୁ ବାହା ହେଲେ ମୁଁ କ'ଣ ତୁମ ହାତ ଧରିଲି କି ତୁ ହାତ କ'ଣ ଧରୁଛୁ ତୋ କର୍ମ ହାତ ଧରୁଛୁ ନା ତୁ ହାତ ଧରୁଛୁ ଏ ପୁଅ ଝିଅ ସବୁ ଯେତେବେଳେ ତାଙ୍କର ଲାଗିବ ମୋ ଜୀବନଟା ବେକାର ହେଇଗଲା ତୋ ଜୀବନଟା ବେକାର ହେଇଗଲା ତୁ କ'ଣ ବେକାର କରିବୁ ତ ତ କର୍ମ ସେୟା ଅଛି ଆଉ କିଏ କାହା ବେକାର କରୁନାହାନ୍ତି ବାପା ଏବେ ଜାଣିନାହାନ୍ତି ସବୁ ତତ୍ଵ ଜାଣିନାହାନ୍ତି ନା ଆଉ ଏଇଟା ସମାଜଟା ଅନ୍ଧଟା ଆଉ ଅନ୍ଧ ସମାଜ ଆଉ ତୁମର ତୁମ ହିସାବରେ ତୁମେ ଚାଲିଛ ନା କ'ଣ ତୁମେ ଚଏସ୍ କରିକି ଆଉ ବିବାହ ହେଇଯିବ ଚଏସ୍ କରିକି ବିବାହ ହେଇଯିବ କର୍ମଟା ଡାକି ଡାକିନି ସେଠି ପୁରେଇ ଦେବ କର୍ମଟା ଡାକି ଡାକିନି ସେଠି ପୁରେଇ ଦେବ ବାପା ଚା ଆଉ ତୋ ତୋ କର୍ମଫଳ ତା କର୍ମଫଳଟା ମ୍ୟାଚ୍ କରୁଛି ଆଉ ଆଉ ସେଠି ଯେଉଁଠି ଏଇଟା ମ୍ୟାଚିଂ ସେଣ୍ଟର ମୁଁ କହିବା ଏଇଟା ମ୍ୟାଚିଂ ସେଣ୍ଟର ନଥାଏ ନା ସେ ଶାଢ଼ୀ ସାୟା ବ୍ଲାଉଜ୍ ସ୍ତ୍ରୀ ଲୋକଙ୍କ ପାଇଁ ସେଠି ମ୍ୟାଚିଂ ହବ ଆଉ ପୁରୁଷମାନଙ୍କର କ'ଣ ଏଇଟା ସାଲୱାର ପଞ୍ଜାବୀ ଆଉ ଏମିତି ଗୋଟେ ପକାନ୍ତି ମ୍ୟାଚିଂ ସେଣ୍ଟର ଥରେ ଯିବୁ ତୁ ଦେଖିବୁ ଏଇଟା କେଉଁଟା ମ୍ୟାଚିଂ ହେଉଛି ଜଗତରା ଭଗବାନ ମ୍ୟାଚିଂ ସେଣ୍ଟର କରିଛନ୍ତି ଆଉ କର୍ମଫଳ ସବୁ ମ୍ୟାଚ୍ କରୁଛି ଯେଉଁଠି ସେଠି ତୁମକୁ ପକା ହବ ନେଇକି ଆଉ ଭୋଗାଭୋଗୀ ସାହାଯ୍ୟ କେମିତି କରିବ ତୁମର ଦୁଃଖ ପାଇବାର ଅଛି ଆଉ ଗୋଟେ ଲୋକ ଦରକାର କି ନାହିଁ ସିଏ ବି ଦୁଃଖ ପାଇବ ତୁମକୁ ଯିଏ ଦୁଃଖ ଦେଲା ତୁମେ ତା ଗାଳିଗୁଲଜ କରିବ ତେଣୁ ତୁମର 50% ଦୁଃଖ ପାଇବାର ଅଛି ତାର ବି 50% ଦୁଃଖ ପାଇବାର ଅଛି ତାକୁ ମିଶେଇ ଦେବା ଗୋଟେ ଜାଗାରେ ତୁମର 50% ସୁଖବାୟାର ଅଛି, ଆଉ ଜଣଙ୍କର 50% ସୁଖବାୟା, ତାକୁ ଗୋଟେ ଜାଗାରେ ମିଶି ଦିଆହେବ, ପରସେଣ୍ଟେଜ ହିସାବରେ ସେ ମିଶା ହେଉଛି, ଆଉ ଭଗବାନ କର୍ମଫଳ ହିସାବରେ ଏଇଠି ପ୍ରବାସୀରେ ଲେଖିଲେ ଆଉ ଜନ୍ମ ମୃତ୍ୟୁ ସବୁ ସୁଖ ଦୁଃଖ ସବୁ କର୍ମଫଳ ହିସାବରେ ମ୍ୟାଚିଂ କରାହଉଛି ଆଉ, ଆଉ ମଣିଷ ଖାଲି ଦୋଷ ଅଯଥା ଦେଉଛି ନା, ହେ ମୋ ସ୍ୱାମୀଟା ଖରାପ ପଡ଼ିଗଲା, ମୋର ଖରାପ ପଡ଼ିଗଲା କ'ଣ, ମୁଁ ତୋର ସ୍ୱାମୀ ଖରାପ, କାହାର ପୁଅ ବି ଖରାପ, କାହାର ପଡ଼ୋଶୀ ଖରାପ, ସୁଖ ଦୁଃଖ ସବୁଆଡ଼େ ରହିଛି ବାପା, ଅପରିହାର୍ଯ୍ୟ ଜିନିଷ ଗୁଡ଼ାକ ଲୋକ ତ ବୁଝିପାରିବେନି, ଜୀବନର କର୍ମ ଅନୁଯାୟୀ ବ୍ୟକ୍ତିକୁ ଜନ୍ମ ଗ୍ରହଣ କରିବାକୁ ପଡ଼ିବ, ଏବଂ ନିର୍ଦ୍ଦିଷ୍ଟ କର୍ମ ଶେଷ କଲା ପରେ ଅନ୍ୟ ଏକ ଜନ୍ମ ନେବା ନିମିତ୍ତ ତାକୁ ମୃତ୍ୟୁବରଣ କରିବାକୁ ପଡ଼ିବ, ଏହି ପ୍ରକାର ଗୋଟିଏ ପରେ ଗୋଟିଏ ଗୋଟିକ ପରେ ଗୋଟିଏ ମୁକ୍ତି ନ ମିଳି ଜନ୍ମ ମୃତ୍ୟୁ ଚକ୍ରରେ ଘୁରି ଚାଲିଛି। ଅବଶ୍ୟ ଜନ୍ମ ମୃତ୍ୟୁ ଚକ୍ର ଅଯଥା ହତ୍ୟାକାଣ୍ଡ ବା ଯୁଦ୍ଧ ବିଭୀଷିକା ଆଦିକୁ ଅନୁମୋଦନ କରେ ନାହିଁ, କିନ୍ତୁ ତତ୍ସଙ୍ଗେ ସଙ୍ଗେ ହିଂସା ବା ଯୁଦ୍ଧର ଆବଶ୍ୟକତା ଅଛି। ମାନବ ସମାଜରେ ଶାନ୍ତି ଶୃଙ୍ଖଳା କରିବା ନିମିତ୍ତ ଏଗୁଡ଼ିକ ଅପରିହାର୍ଯ୍ୟ ଅଟେ। ଏହି କୁରୁକ୍ଷେତ୍ର ଯୁଦ୍ଧ ପରମେଶ୍ୱରଙ୍କର ଇଚ୍ଛା ଅନୁଯାୟୀ ହେଉଥିବାରୁ ଏହାକୁ ଅପରିହାର୍ଯ୍ୟ ଅଟେ। ଧର୍ମନୀତି ରକ୍ଷା କରିବା ନିମିତ୍ତ ଯୁଦ୍ଧ କରିବା କ୍ଷେତ୍ରରେ କର୍ତ୍ତବ୍ୟ। ଏମିତି ନାହିଁ ଯେ ଜନ୍ମ ମୃତ୍ୟୁ ଅଛି ବୋଲି ଜଣେ ପ୍ରବାସୀ ସେ ଯେଉଁ ସୁନ୍ଦର ପଏଣ୍ଟ ଲେଖିଛନ୍ତି, ଜନ୍ମ ମୃତ୍ୟୁ ଅଛି ମାନେ ଯେ ଆମେ ଅଯଥା ହିଂସା କରିବା, ଜଣେ କହିବ ମରିବାର ଅଛି ଆଉ କୁକୁଡ଼ା ଗୁଡ଼ାକ ମରିବେନି କି, ସେ ମୁଁ ସେ କେଉଁ ଗଞ୍ଜାମରେ ଥାଏ ସେ ଛୁଆ ଗୁଡ଼ାକ କହିବେ କାହିଁ କୁକୁଡ଼ା ଗୁଡ଼ା ଖାଉଛ ରେ, କହିବେ ଆଜ୍ଞା ବାବା କୁକୁଡ଼ା ଯଦି ଆମେ ନ ଖାଇବୁ କୁକୁଡ଼ା ବଢ଼ିଗଲେ ଆମକୁ ଖାଇଦେବେ, ସେ ଗଞ୍ଜାମ ଗୁଡ଼ା ଭାରି ଅତାଡ଼ିଆ ବୁଦ୍ଧି ତାଙ୍କର ସବୁ, ଛୁଆ ଗୁଡ଼ାଙ୍କୁ ତାଙ୍କୁ ବୁଝେଇବ ସେ ମୁଁ କୁକୁଡ଼ା କେତେଟା ମଣିଷକୁ ଖାଇଛନ୍ତି କହିଲୁ, କହିବେ ଆଜ୍ଞା ଆପଣ କହୁଛନ୍ତି ଖାଇବେନି, ସେ ଅଣ୍ଡା ତାଙ୍କର ବଢ଼ିବ, ଧର ମଣିଷ ବୁଦ୍ଧି କେମିତିଆ ଅଣ୍ଡା ବଢ଼ିବ, ସେ ଶହ ଶହ ଛୁଆ ହେବେ, ଆମର ଏଠି ରହିବ କେଉଁଠି କ'ଣ, ଜମି ବାଡ଼ି କିଛି ରହିବେନି, ସିଏ ସବୁ ଖୁମ୍ପିକି ଆମକୁ ଖାଇଦେବେ। ମୁଁ କହିଲି ବାପା ତୁ କୁକୁଡ଼ାକୁ ରଖିଛୁ ବୋଲି ସେ ଅଣ୍ଡା ଦେଉଛି, ସେ ଅଣ୍ଡାକୁ ତୁ ଖାଉଛୁ, କୁକୁଡ଼ାଟା ଥିଲା କେଉଁଠି କହିଲୁ, କହ ମୋତେ କୁକୁଡ଼ା କେଉଁଠି ଥିଲା, ହେ ବଣ ବଣରେ ଥିଲା, ତୁମେ ତାକୁ ଆଣି ଧରିକି ଆସ, ଦେଖିବୁ ବଣ କୁକୁଡ଼ା କୁଆଡ଼େ, ଚାଲ ମୋତେ ଦେଖେଇଦେବି, ମୁଁ କୋରାପୁଟରେ ଯାଇ ଦେଖିଛି, ସେ ସଂକୀର୍ତ୍ତନ ଗାଡ଼ରେ ଗଲାବେଳେ ସେ ପାଲୁଆଡ଼ା ଜଙ୍ଗଲରେ ଦେଖିଛି, ତୁ ମୋତେ ପାଠ ପଢ଼ଉଛୁ, ସେ ପିଲା ପିଲାଟା ଅତାଡ଼ିଆ ଛୁଆଟା, ତ ବୁଝେଇଲି, ତୁମେ ତାକୁ ରଖୁଛ ତା ଅଣ୍ଡାଟାକୁ ଆସି ବଢି ଅଣ୍ଡା ବଢ଼ିଯିବ, ତୁମେ କହୁଛ ଆମକୁ ଖାଇ ପକେଇବ, ତାକୁ ଯଦି ଛାଡ଼ିଦେବ କେଉଁଠି, ତାର ବଣରେ ରହିଥାନ୍ତା, ତା ଅଣ୍ଡା କିଏ ଖାଇବ, ଆଶା ପତାର ଆସି ଖାଇବ, ଏଇ ପକ୍ଷୀ ଅଣ୍ଡା ଦେଲା ବେଳକୁ ବାଲାନ୍ସଟା ଭଗବାନ କରୁଛନ୍ତି ନା, ପକ୍ଷୀ ଅଣ୍ଡା ଦେଲା ବେଳକୁ ପକ୍ଷୀ ଗୁଡ଼ା ଖାଲି ଅଣ୍ଡା ଦେବେ ତ ଛୁଆ ଗୁଡ଼ାକ ସବୁ ଛୁଆ ଫୁଟନ୍ତା, ତାନି ପକ୍ଷୀ ସାରା ହେଇଯାନ୍ତା, ଶସ୍ୟ ଖାଇପାରିବେନି ମଣିଷ, ଜୀବ ସେ ଜୀବନ ଭଗବାନ, ସବୁ ଯେତେ ପକ୍ଷୀ ଅଛନ୍ତି ସବୁ ପକ୍ଷୀ ଛୁଆ ଯଦି ଏକାଥରେ ଫୁଟନ୍ତା ତାନେ କୁଆ କେତେ ହୁଅନ୍ତେ, କୋଇଲି କେତେ, ମଣିଷ ତ କମିଯାନ୍ତି, ତାଙ୍କୁ ଖାଇବା ନେଇ ରଖିଛନ୍ତି, ମଣିଷକୁ ତ ବୁଝେଇ ପାରିବନି ତୁମେ ସବୁ, ଅତନ ବିତଣ୍ଡା ଯୁକ୍ତି ତାଙ୍କର ସବୁ, ଏଇ ଯେମିତି ପ୍ରଭୁବାଜୀ ମହାରାଜ କହୁଛନ୍ତି ନା, ହିଂସା ମରିବ ତ ମରିବ ସମସ୍ତେ ମାରି ପକେଇବା ନା, ଅଯଥା ହିଂସା କରିପାରିବନି, କୌଣସି ପଶୁକୁ ତ ମାରିପାରିବନି, ଏଇଟା ଅନୁମୋଦନ କରାଯାଉନି, କିନ୍ତୁ ବେଳେବେଳେ ହିଂସାର ଆବଶ୍ୟକ ରହିଛି। ଏଇ ଯେମିତି ଆମର ଭାରତବର୍ଷରେ ସେ ଯେଉଁ ବର୍ଡର ମାନେ ରହିଛନ୍ତି, ତାଙ୍କୁ ସବୁବେଳେ ଯୁଦ୍ଧ କରୁଛନ୍ତି, ମାରୁଛନ୍ତି ବୁଡ଼ୁ, ସେଇଟା ଆବଶ୍ୟକ, ଦେଶକୁ ସୁରକ୍ଷା ସେମାନେ ଦେଉଛନ୍ତି, ଦେଶକୁ ଯେଉଁମାନେ ବିରୋଧ କରୁଛନ୍ତି ତାଙ୍କୁ ମାରିବେ, ସେମାନେ ରାଜାର ସେଟା ସୁରକ୍ଷା ଦେବ, କ୍ଷେତ୍ରୀୟ ଧର୍ମଟା, ତେଣୁ ତୁମେ ଅପରିହାର୍ଯ୍ୟ ହେଉଛି ଜନ୍ମ ମୃତ୍ୟୁ, ଆଉ ତୁମର ଧର୍ମଟା ବି ଅପରିହାର୍ଯ୍ୟ କର୍ତ୍ତବ୍ୟ, ଭଗବାନ କ୍ଷେତ୍ରୀୟ ଧର୍ମ କଥା ଏଠି କହିବେ, ଏ ଶ୍ଳୋକରେ କହିବେ, ଶୁଣିବା ଆସନ୍ତାକାଲି। ହରେ କୃଷ୍ଣ, ଜୟ ଗ୍ରନ୍ଥର ଶ୍ରୀମଦ ଭାଗବତ ଭଗବତ ଗୀତା କି ଜୟ, ଶ୍ରୀଲ ପ୍ରଭୁ ପାଶିଲ ଗୁରୁଦେବ କି ଜୟ, ନିତାଇ ଗୌର ପ୍ରମାଣ।